वासुदेवाय श्रीमद् भागवतम दशम स्कंद 26 अध्याय मान श्रवण करथले किभली ब्रजवासी माने नंद महाराज के निकट रे पहुंचंती तंकर मनरे जो संदेह आसी कृष्ण प्रति आगुर सरल से प्रेम करथले कृष्ण को सरल रे भल पाउथले कृष्ण जे भगवान ये विचार तंकर केबे नथिला किंतु गोवर्धन धारण पर तंकर विचार बदली गला तंको संदेह लागुतला जे 7 वर्षर बालक ये गिरीवर को केवल धारण कले गोटे जीवर आम जीव कितु भगवान कृष्ण पाखे जीवन रही समस्त कृष्ण विस्तार पार्षद सन्देह गोटे जीवर जा कहते अस्थि मज्जागत धर्म भाई कई के भली अंध भाव विश्वास कर सब गोटे सन्देह र देहधारी जीवर एटा गोटे अस्थि मज्जागत स्वभाव मनुष्य केवल सन्देह कर भगवान को सन्देह कर सन्देह तार गोटे स्वभाव ही शास्त्र जिते सार जिन रही शास्त्र सार जिन केवल भगवान को भल पाइबार अच्छे कहीं भगवान को भल पाइबा ना आम भगवान कर शास्त्र सार किसी रही केवल गोटे जिन शास्त्र आम से कहते तुम्हें भगवान को भल पाओ परमात्मा कृष्ण को तुम भल पाओ कहीं अंश एतिक शास्त्र सार एतिक प्रेम जेहेतु आम भगवान को भल पा भल पाइपर ना भगवान अंश है कि आम भल पाइबार स्वभाव रही तेना आज जन को भल पाऊे भल न पाइक रही पारे जीव आ शास्त्र से कहते तुम्हें जहाँ को भल पाइब गोटे दुखी जीव को भल पाइब सी कह तुम सुख दे पारे आम क्या भल पाऊे देखा तो सी सुखी किए सुखी आम पिता सुखी आम माता सुखी आम स्त्री सुखी आम स्वामी सुखी किए सुखी जी सब बड़े हसुचान जी सब बड़े आनंद अच्छा भल पाइबा पाखु कौन पाइबा निरंतर आनंद पाइबा जेहेतु आम भगवान को भल पाई पारने से तो भल पाइबा अलग जगार लग जा क्या गोटे भल पाइबा ना बचा केमती शास्त्र सार जिन भगवान को भल पाओ कारण सी हूँ आनंदमय सत्यमय ज्ञानमय आनंदमय भल पाइले ही जीव आनंद पाइब शास्त्र आसी शास्त्र सब कहला पर लास्ट को जिनस कहे आते शास्त्र जो व्याख्या रहा कहीं रहा सब गोटे संक्षेप कहा जाए गोटे जीवर केवल सन्देह टाक दूरीभूत करने से भगवान भगवान को भल पाइबा दरकार बस फिनिश आई कौन सी तार कार्य ना यदि मान ब्रोड सेन्स जाए पूरा विस्तार भाव में सार जिन जाए जीव भगवान भगवान सेवा नक भगवान को भल न पाइबा तार गोटे व्यभिचारी दोष शेष जेहेतु आम भगवान को भल पाइपे शास्त्र कहीं कहले एम जन गृहस्थ या सेवा करा दरकार जन जुक्ति करना तार स्त्री जत्न ना दरकार तार पिलार जत्न ना दरकार ये काम युग कहीं बेदेवर कहला युग आस भगवान कहीं शिखा रामजी आसिक कहीं शिखुंत ये जिन पिता आदेश पालन करा दरकार माता से कहीं डायरेक्ट कौन नहीं मोर मोर आदेश पालन कर जो युक्ति करना भगवान जीव को भल भगवान को भल पाइबा जीवर हूँ स्वाभाविक कर्तव्य आउ जो जहाँ सब जिनस रहा से करूँ तार व्यभिचार दोष लगे व्यभिचार दोष मान गोटे असती साउंड ठीक कर जानपर साउंड दस्तर कह कौन गोटे असती स्वभाव जी सती असती लगुचे ना जन नारी स्वभाव नहीं कि स्वामी को भल पाइबा आ स्वामी कौन से दोष न देखा तार गोटे सतीत्व स्वामी योग्यता न देखा रूप को न देखा से मत के पोषण करमती मत दायित्व नौकरी मत भल पाऊँ मोर आवश्यक ना मुझे भल पाइबी सती आ तार समस्त गुण रही से तार स्वामी की भल पाई पारे असत्य से भाई जीव जीवर सब गुण रही कर्मी ज्ञानी जोगी पंडित जगतर बहुत सुंदर नीतिवादी लोक अच्छा देश सेवी अच्छा बहुत चरित्र सच्चरित्रवान लोक अच्छा परर नारी को जो मैंने ଆଖି ଟେକି ଚାହିଁନାହାନ୍ତି, କିନ୍ତୁ ସମସ୍ତ ଗୁଣ ରହିଲେ ବି ତାଙ୍କୁ ଆମେ ଶ୍ରେଷ୍ଠ ମାନବ ବୋଲି କୁହାଯିବନି, ଯଦି ସେ ଭଗବାନଙ୍କୁ ଭଲ ନ ପାଇଲେ। ଏ ସମସ୍ତ ଗୁଣ ତାଙ୍କୁ କେବେ ସାହାଯ୍ୟ କରିବନି, ସୁଖ ଦେଇପାରିବନି, ଆନନ୍ଦ ଦେଇପାରିବନି, ତା'ଟା ବ୍ୟଭିଚାର ଦୋଷ ଲାଗିଲା, ସେ ଅସତୀ ହେଇଗଲେ। ଗୁଣ ଏ ଜଗତରେ ପୂଜା ପାଏ, ଭଗବାନ ପାଖରେ ନା। ଭଗବାନ ପାଖରେ କେବଳ ଗୋଟିଏ ଜିନିଷ, ସେ ପ୍ରେମ ଦରକାର। ସେ ଜଣେ ପ୍ରେମୀକୁ ଭଲ ପାଆନ୍ତି, କିଏ ତାଙ୍କୁ ଭଲ ପାଉଛି? ନହେଲେ ଜୀବ ଯାହାର ଗୁଣ ରହିଛି, ଯେତେ ଜିନିଷ ରହିଛି, ସେ ଦୁଃଖୀ। ଭଗବାନଙ୍କର ଶାସ୍ତ୍ର ସାର କେବଳ ଏତିକି, ତୁ ପ୍ରଭୁଙ୍କୁ ଭଲ ପାଇବା ଶିଖ, ତୁମେ ଆନନ୍ଦ ରହିବ। ତାହେଲେ ଶାସ୍ତ୍ର କାହିଁକି ଏ କଥା କୁହାଗଲା, ତୁମ ବାପାକୁ ସେବା କର, ଦେଶକୁ ସେବା କର, ଏସବୁ ଅଛି ନା ସବୁ? ଏଟା ଭୁଲ ଜିନିଷ ନୁହେଁ। ସ୍ୱାମୀଙ୍କୁ ଏଇଭଳି ସେବା କର, ସ୍ତ୍ରୀ କୁହାଯାଉଛି, ସ୍ୱାମୀଙ୍କୁ କୁହାଯାଉ ତୁମ ପିତାଙ୍କର ସେବା କର, ଏସବୁ କାହିଁକି କୁହାଗଲା ନା? ଆମେ ଯେହେତୁ ଭଗବାନଙ୍କୁ ଭଲ ପାଇପାରୁନେ, ତେଣୁ କ୍ରମ ଉନ୍ନତିର ଇଏ ହେଉଛି ପନ୍ଥା। ଆମର ଜୀବନର ଲକ୍ଷ୍ୟ ନୁହେଁ, ଗୋଟେ ସ୍ତ୍ରୀର ଜୀବନର ସମ୍ପୂର୍ଣ୍ଣ ଲକ୍ଷଣ ଯେ କେବଳ ସ୍ୱାମୀଙ୍କୁ ଭଲ ପାଇବା, ତାର ସେବା କରିବା, ଏଟା ଲକ୍ଷ୍ୟ ନୁହେଁ। ସେ ସ୍ୱାମୀଙ୍କୁ ଭଲ ପାଇବା ମାଧ୍ୟମରେ ତାର ଏଟା ଧର୍ମ, ସେ ଧର୍ମ ଉପରେ ସ୍ଥିତ ହେଲେ ଏଇ ଜିନିଷ, ଏଇ ଜିନିଷଟା ସେ କଲେ, ବ୍ୟବହାରିକ ଜିନିଷଟା ତାର ଠିକ ରହିଲେ, ଶୃଙ୍ଖଳା ରହିଲେ, ତାର ମନ ସଂଯମ ରହିବ। କିନ୍ତୁ ଲକ୍ଷ୍ୟ ହେଉଛି ସେତେବେଳେ ସ୍ୱାମୀଙ୍କୁ ସେବା କରିବେ, ସ୍ୱାମୀର ଧର୍ମ କ'ଣ ତାଙ୍କୁ ଶିଖେଇବ, ତୁମେ ଭଗବାନଙ୍କୁ ଭକ୍ତି କର, କାରଣ ମୁଁ ତ ତୁମର ଦୁଃଖ ଦୂର କରିପାରିବିନି। ଯୁଧିଷ୍ଠିର ମହାରାଜ କେବେ କହିନାହାନ୍ତି, ଦେଖ ତୁମେ ତୁମେ ମୋର ସେବା କର। କିନ୍ତୁ ଭଗବାନ କୃଷ୍ଣଙ୍କ ପାଇଁ ଯେତେବେଳେ ଦ୍ରୌପଦୀଙ୍କୁ ସବୁବେଳେ କହିଦେଇଛନ୍ତି ତୁମେ ଭଗବାନଙ୍କର, ଦ୍ରୌପଦୀ ବି ଜାଣିଥିଲେ ମୁଁ କୃଷ୍ଣଙ୍କର, କୃଷ୍ଣ ମୋତେ ରକ୍ଷା କରିପାରିବେ, କିନ୍ତୁ ପାଞ୍ଚପତି ମୋତେ ରକ୍ଷା କରିପାରିବେନି। କିନ୍ତୁ ତାର ଅର୍ଥ ନୁହେଁ ଯେ କୃଷ୍ଣ ରକ୍ଷା କଲା ପରେ, କୃଷ୍ଣ ବସ୍ତ୍ରହରଣରେ ବସ୍ତ୍ର ଦେଲା ପରେ ଦ୍ରୌପଦୀ ତାଙ୍କର ସ୍ୱାମୀମାନଙ୍କୁ ଅବମାନନା କରିଛନ୍ତି। ଇ ମହାଭାରତ ନା, ଇ ପଞ୍ଚମ ବେଦ ନା, ଆମକୁ ଆମେ କ'ଣ କହୁଛୁ, ଆମ ସ୍ୱାମୀ ଆମକୁ ସାହାଯ୍ୟ କଲାନି, ସାଙ୍ଗେ ସାଙ୍ଗେ ଲୋକ ତାଙ୍କ ଥ୍ରୁ ବିଚ୍ଛେଦ ହେଇଯାଉଛି ବା ଦୂରେଇକି ରହୁଛି। ଦେଖ ତାଙ୍କ ସ୍ୱାମୀ ତାଙ୍କୁ ସାହାଯ୍ୟ କରିଥିଲେ କି? ସବୁଠୁ ଡେଞ୍ଜରସ୍ ପୋଜିସନରେ କୃଷ୍ଣ ସାହାଯ୍ୟ କଲେ, ତାର ଅର୍ଥ ନାହିଁ ଯେ ସ୍ୱାମୀଙ୍କୁ ତ୍ୟାଗ କରିଦେଲେ ନାହିଁ। ବ୍ୟବହାରିକ ଜୀବନଟା ଅଲଗା ରହୁଛି, ପରମାର୍ଥ ଜୀବନଟା ଅଲଗା। ଆମେ ଯେହେତୁ ଡାଇରେକ୍ଟ ପରମାର୍ଥକୁ ଆସିପାରୁନେ, ସିଧାସଳଖ ଭଗବାନଙ୍କୁ ଭଲ ପାଇପାରୁନେ, ସେଥିପାଇଁ ଆମ ବ୍ୟବହାରିକ ଜୀବନ ରଖାଗଲା। ବ୍ୟବହାରିକ ଜୀବନ ତୁମେ ଧୀରେ ଧୀରେ ଶିଖିକି ପରମାର୍ଥ ଜୀବନକୁ ଆସ। ଦୁଇଟା ଜୀବନ, ଗୋଟେ ବ୍ୟବହାରିକ ଜୀବନ, ଗୋଟେ ପାରମାର୍ଥିକ ଜୀବନ। ଗୋଟେ ଜୀବ ପ୍ରତି ସାଧାରଣ ଯିଏ ଦେହ ଧରିଛି, ତା ପାଇଁ ପାରମାର୍ଥିକ ଜୀବନରେ ପୁରା ସ୍ଥିତ ହେବା ଏଟା ସମ୍ଭବ ନୁହେଁ। ସାଙ୍ଗେ ସାଙ୍ଗେ ତାର କୁସଂସ୍କାର ଅଛି, ଜନ୍ମଗତ ସ୍ୱଭାବ ରହିଛି, ପୂର୍ବର କର୍ମ ରହିଛି, ମାନସିକ ବିକାର ରହିଛି, ନିଜର ସ୍ୱଭାବ ରହିଛି, ସଙ୍ଗ ଦୋଷ ରହିଛି, ଆକୁ ସବୁ କ୍ରସ୍ କରିକି ସେ କେମିତି ବ୍ୟବହାରିକ ଜିନିଷ ଗୋଟେ ଫଟକିନ କାଟିଦେଇକି ସେ ପଳେଇଯିବ ପରମାର୍ଥ ଜୀବନକୁ? ସେଥିପାଇଁ ବର୍ଣ୍ଣାଶ୍ରମ ଧର୍ମଟାକୁ ରଖାଗଲା, ଯେ ଭଗବାନଙ୍କୁ ତୁମେ ସିଧା ସବୁ ଛାଡ଼ିଦେଇ କୃଷ୍ଣଙ୍କୁ ଭଲ ପାଇବ, ଏଇଟା ହେଇପାରିବନି ସାଙ୍ଗେ ସାଙ୍ଗେ। ସେଥିପାଇଁ ରଖାଗଲା ବର୍ଣ୍ଣାଶ୍ରମ ସିଷ୍ଟମ, ଏଇଭଳି ତୁମେ ଗୃହସ୍ଥ ଏଇଭଳି କର୍ମ କରିବ। ଇଏ ଲକ୍ଷ୍ୟ କ'ଣ? ଚାରି ବର୍ଣ୍ଣାଶ୍ରମ ଯଦି କୃଷ୍ଣ ନାହିଁ ଭଜେ, ସୁକର୍ମ କରି ଆସେ ରୌରବତୀ। ଭଲ ଭାବେ ଜଣେ ଯେ ଗୃହସ୍ଥ କର୍ମଟା କରିଦେଲେ ଯେ ସେ ନର୍କକୁ ଯିବନି, ତା ନୁହେଁ। କୃଷ୍ଣ ଭଜନ ନ କଲେ ସମସ୍ତଙ୍କ ପ୍ରତି ସେ ସେଇଟାକୁ ସେ ଲେଖିଲେ ଅନୁବାଦ କରିକି, କିବା ସତୀ କିବା ଯତି ସତୀ କିବା ନିଚ ଜାତି ଯେଇ ହରି ନାହିଁ ଭଜେ। ଯତି ହଉ, ଯତି ମାନେ କ'ଣ? ସନ୍ନ୍ୟାସ। ସନ୍ନ୍ୟାସ ଧର୍ମ ନାହିଁ ତ, ଘର ଛାଡ଼ି ଦେଇଥାଉ, ତ ବ୍ରହ୍ମଚାରୀ ହୁଏ କି ସନ୍ନ୍ୟାସ ହୁଏ, କ'ଣ ଅସୁବିଧା ହେଇଗଲା? ତୁମର ସେ ଧର୍ମ ତୁମକୁ ସାହାଯ୍ୟ କରିବନି। ଗୁରୁ ତୁମକୁ ସେ ଜଣେ ପ୍ରଶ୍ନ କରୁଛନ୍ତି, ଗୁରୁ ଦେଖ ଏଇଟା ହେଉଛି ପ୍ରାୟତଃ ଯେଉଁମାନେ ସବୁ ବ୍ରହ୍ମଚାରୀ ଜୀବନ, ତାଙ୍କର ଗୋଟେ ପ୍ରାଉଡ୍ ନେଚର ଆସେ ଯେ ମୁଁ ସୁଖୀ, ମୁଁ ଘର ଛାଡ଼ି ଦେଇଛି, ଏଇଟା ତୁମକୁ ସାହାଯ୍ୟ କରିବନି। ଭଜନ ହିଁ ସାହାଯ୍ୟ କରିବ, କିଏ କେଉଁ ଅବସ୍ଥା ସ୍ଥିତିରେ ରହିଛି। ବ୍ୟବହାରିକ ଜୀବନ, ଏଇଟା ବ୍ୟବହାରିକ ଜୀବନ ସଜାଉଛି ନା, ଜଣେ ଜଣଙ୍କୁ ସଂସାର ଭଲ ଲାଗୁନି, ବିବାହ ଜୀବନ ଭଲ ଲାଗୁନି, ଭଲ ତାକୁ ଚାନ୍ସ ମିଳିଲା କ'ଣ କରିବା ପାଇଁ? ଭଜନ କରିବା ପାଇଁ। ବିବାହ ନ ହେବାଟା ଇମ୍ପୋର୍ଟାଣ୍ଟ ନା ଆମ ଲାଇଫରେ ନୁହେଁ, କିମ୍ବା ବିବାହ ହେବାଟା ବି ଆମ ଜୀବନର ଲକ୍ଷ୍ୟ ନୁହେଁ। ଆମର ଲକ୍ଷ୍ୟ ହେଉଛି କେଉଁଥିରେ ମୋର ଭଜନ ହେଇପାରିବ। ଯଦି ତୁମେ ବିବାହ କରିକି ତୁମର ଇନ୍ଦ୍ରିୟ ସଂଯୋଗ ରହୁନି, ବିବାହ କରିକି ଭଜନ କରିପାରିବ, ଯାହା ବିବାହ ହୁଅ। ଯଦି ବିବାହ ନ କରିକି ତୁମେ ଠାକୁରଙ୍କୁ ସେବା କରିକି କର, କିନ୍ତୁ ଭଜନ ଲକ୍ଷ୍ୟ। ଶାସ୍ତ୍ର କେବଳ କହିନାହାନ୍ତି ଯେ ବ୍ରହ୍ମଚାରୀ ବଡ଼ ହେଇଯିବ, ଗୃହସ୍ଥ ଛୋଟ ହେଇଯିବ, କି ଗୃହସ୍ଥ ବଡ଼ ହେଇଯିବ, ନାଇଁ 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 ନାଇଁ, କେହି ବଡ଼ ନୁହନ୍ତି, ଯେଇ ଭଜେ ସେଇ ବଡ଼। ମହାପ୍ରଭୁ ମହାପ୍ରଭୁ ସିଧା ସିଧା ସିଦ୍ଧାନ୍ତ ଦେଇଦେଲେ, ସନାତନ ଗୋସ୍ୱାମୀଙ୍କୁ ଦେଲେ, ଆଚାର୍ଯ୍ୟଙ୍କୁ ଦେଲେ, ଯେଇ ଭଜେ ସେଇ ବଡ଼ ଅଭକ୍ତହୀନ ଛାର, କୃଷ୍ଣ ଭଜନ ନାହିଁ ଜାତି କୁଲାଦି ବିଚାର। ତୁମେ କ'ଣ ନିଚ ଜାତି ଭାବୁଛ? ନିଚ ଜାତି ନୁହେଁ ଭଜନର ଅଯୋଗ୍ୟ, ସତ୍କୁଲ ବିପ୍ର ନୁହେଁ ଭଜନର ଯୋଗ୍ୟ। ମହାପ୍ରଭୁ କହିଲେ ନିଚ ଜାତି ହେଇଗଲା ଯେ ସେ ଭଗବାନ ଡାକିପାରିବନି, ନାହିଁ ସେମିତି ନାହିଁ। ସେ ବେଦାଦି କର୍ମ ଯଜ୍ଞାଦି କର୍ମ କରିପାରିବନି, ଭଗବାନଙ୍କୁ ଡାକିପାରିବ। ଭଗବାନଙ୍କୁ ଭଲ ପାଇବାର ଗୋଟେ କ'ଣ ଅଛି? ଆମର ଭକ୍ତିରେ କ'ଣ ଗୋଟେ ଭଲ ପାଇବା ଜିନିଷ ନା ହବ? ନିଚ ଜାତି ନୁହେଁ ଭଜନର ଅଯୋଗ୍ୟ, ସତ୍କୁଲ ବିପ୍ର ନୁହେଁ ଭଜନର ଯୋଗ୍ୟ। ସତ୍କୁଲ ବିପ୍ର, ସେ ଭଲ ବ୍ରାହ୍ମଣ, ସେ ଯେ ଭଜନ ଯୋଗ୍ୟ ହେଇଯିବ ତା ମାନେ ଯଦି ଭଗବତ ବିମୁଖ ତାର କିଛି କାମ ଲାଗିବନି। ତେଣୁ ଆମର ଯେତେ ବ୍ୟବହାରିକ ଜିନିଷ, ଆମେ ଯୋଉ ବାହାରକୁ ଗଲା ମାନେ ତୁମର ବ୍ୟବହାରିକ ଜିନିଷଟା ଶିଖିବାକୁ ପଡ଼େ, ପରମାର୍ଥଟାକୁ ଲୁଚିଯାଏ, ଏଟା ସ୍ୱାଭାବିକ ହବ। କାହିଁକି ଲୋକମାନେ କେଉଁ ଜୀବନ ରହୁଛନ୍ତି? ବ୍ୟବହାରିକ ଜୀବନରେ ତାଙ୍କୁ ବ୍ୟବହାରିକ କଥା ଗୁଡ଼ା କହିବାକୁ ପଡ଼ିବ। ସ୍ୱାମୀଙ୍କ ସହିତ ଏମିତି ଚଳ, ଶାଶୁଙ୍କ ସହିତ ଏମିତି ଚଳ, ଜୀବନର ଲକ୍ଷ୍ୟ ଏଇଟା, ଧର୍ମ ବ୍ୟବହାରିକ ଜୀବନଟାକୁ ଫିକ୍ସ କରିବା ପାଇଁ ଏତେ ନୀତିନିୟମ ଲେଖା, ଚାଣକ୍ୟ ଯୋଉ ଲେଖିଲେ, ବୃହସ୍ପତି ଲେଖିଲେ, ଶୁକ୍ରାଚାର୍ଯ୍ୟ ଲେଖିଲେ, ନୀତି ଗୁଡ଼ା ଲେଖିଲେ ନା, ଲୋକଟା ଅସଂଯମ ହେଇଗଲେ ସେ ଧର୍ମଟା କ'ଣ ପାଳନ କରିବ? ବର୍ତ୍ତମାନ ସେଇଟା ହଉଛି ନା, ଆଉ ଲୋକ ଚାହୁଁଛି ମୁଁ ବ୍ୟବହାରିକ ଜୀବନକୁ ଫିକ୍ସ କରିବିନି, ମୋର କଥା ଭାଷା ଚାଲି ଚଳନ ଆଚରଣ ଠିକ୍ ରଖିବିନି, କିନ୍ତୁ ମୁଁ ଧର୍ମ କରିବି। ବର୍ତ୍ତମାନ ଏଇଟା ଗୋଟେ ରିଏଲ୍ ପ୍ରୋବ୍ଲେମ୍ ଆଧ୍ୟାତ୍ମିକ ଜଗତରେ, କେବଳ ଆମ ବୈଷ୍ଣବ ଧର୍ମ ନୁହେଁ, ସବୁ ଧର୍ମରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ବର୍ତ୍ତମାନ ଏଇଟା। ଯେହେତୁ ବ୍ୟବହାରିକ ଜୀବନଟା ଠିକ୍ ନାହିଁ, ଆମେ ଚାହୁଁଛେ ପରମାର୍ଥରେ ପ୍ରଗତି କରିବା ପାଇଁ, ଦିସ୍ ଇଜ୍ ନଟ୍ ପସିବଲ୍ ଆଟ୍ ଅଲ୍, କେବେ ସମ୍ଭବ ନୁହେଁ। ତୁମର ବ୍ୟବହାରିକ ଜୀବନ ଠିକ୍ ନାହିଁ, ଜୀବନଚର୍ଯ୍ୟା ଶୃଙ୍ଖଳା ଏଇଟା ଠିକ୍ ନାହିଁ, ମାନେ ପରମାର୍ଥରେ କେମିତି ପ୍ରଗତି କରିବ? ସେ ଯାହାର ଯାଅ ବ୍ୟବହାରିକ ଜୀବନ, ଆମର ବ୍ରହ୍ମଚାରୀଟା ଗୋଟେ ବ୍ୟବହାରିକ ଜୀବନ, ଗୃହସ୍ଥର ବ୍ୟବହାରିକ ଜୀବନ। ଆମ ଲକ୍ଷ୍ୟ କ'ଣ? ଭଗବାନଙ୍କୁ ଭଲ ପାଇବା, ପ୍ରଭୁଙ୍କୁ ଭଲ ପାଇବା ଲକ୍ଷ୍ୟ, ଯୋଗୀର ଗୋଟେ ଯୋଗୀ ହେବା ଲକ୍ଷ୍ୟ, ଜ୍ଞାନୀର ଗୋଟେ ମୁକ୍ତି ପାଇବା ଲକ୍ଷ୍ୟ, କର୍ମୀର ପୁଣ୍ୟ କରିକି ସ୍ୱର୍ଗକୁ ଯିବା ଲକ୍ଷ୍ୟ। ଆମର ଲକ୍ଷ୍ୟ କ'ଣ? କୃଷ୍ଣଙ୍କୁ ପାଇବା। ପ୍ରେମେ କୃଷ୍ଣ ବସ ହଏ, ପ୍ରେମେ ତାର ଭଜି। ଆମର ପ୍ରେମ ଟିକେ ଦରକାର, ହୃଦୟ ଭିତରେ କେବଳ ସିଏ ହିଁ ରହିବେ, କୃଷ୍ଣ ରହିବେ। ଯେତେବେଳେ କୃଷ୍ଣ ହୃଦୟ ଭିତରେ ରହିବେ, ଜଗତର ଆଉ କୌଣସି ବସ୍ତୁ ତୁମକୁ ବିଷ ଲାଗିବନି, ଆଉ କାହା କାହାକୁ ବି ଘୃଣା ଲାଗିବନି, କେହି ବି ତୁମକୁ ଘୃଣା ଲାଗିବନି, ସ୍ତ୍ରୀ ପୁତ୍ର କନ୍ୟା ବି ଘୃଣା ଲାଗିବେନି। କୃଷ୍ଣ ତୁମ ହୃଦୟ ଭିତରେ ରହିଲେ ନା, ତୁମେ ସମସ୍ତେ କୃଷ୍ଣଙ୍କର ଅଂଶ ବୋଲି ଦେଖିବ। ଆରେ ସେ କୃଷ୍ଣଙ୍କର ଅଂଶ, ତା କର୍ମ ହିସାବରେ ସିଏ କର୍ମ କରୁଛି, ତାକୁ କାହିଁକି ତା ସାଙ୍ଗରେ କାହିଁକି ଝଗଡ଼ା କରିବ? ଆମେ ଭଗବାନଙ୍କୁ ଭଲ ପାଇପାରୁନେ ବୋଲି ଏତେ ପ୍ରକାର ଜଗତର ସମସ୍ୟା ଅଛି। ଭଗବାନ ଯଦି ସମସ୍ତେ ଭଲ ପାଇବେ, ଅମ୍ବରୀଶ ମହାରାଜଙ୍କର କ'ଣ ସ୍ତ୍ରୀ ନଥିଲେ? ଯୁଧିଷ୍ଠିର ମହାରାଜଙ୍କ ସ୍ତ୍ରୀ ନଥିଲେ? ଧ୍ରୁବ ମହାରାଜଙ୍କ ସ୍ତ୍ରୀ ନଥିଲେ? ପ୍ରହ୍ଲାଦ ମହାରାଜଙ୍କ ସ୍ତ୍ରୀ ନଥିଲେ? ନାହିଁ, ସେମାନେ କୃଷ୍ଣଙ୍କ ହୃଦୟ ଭିତରେ ରଖିଥିଲେ। ସେଥିପାଇଁ ତାଙ୍କର ସ୍ତ୍ରୀ ପୁତ୍ର କନ୍ୟା କେହି ଗୋଟେ ବୁଝ ନୁହନ୍ତି। ଯେତେବେଳେ ଆମେ ଭଗବାନଙ୍କ ହୃଦୟ ଭିତରେ ନ ରଖିପାରିବା, ବିବାହ ନହେଲେ ବି ବୁଝ, ବିବାହ ହେଲେ ବି ବୁଝ, ବିବାହ ନହେଲେ ଦେହଟା ବି ବୋଝ ହେଇଯିବ, ଭବିଷ୍ୟତ ଚିନ୍ତାଟା ବି ବୋଝ ହେଇଯିବ, ସୁଖ ଦୁଃଖଟା ବି ବୋଝ ହେଇଯିବ। ବିବାହ ହେଇଗଲା କହିବେ ଛୁଆ ପିଲା ଝିଅ ବାହାଘର ପୁଅ ବାହାଘର ଟଙ୍କା କେଉଁଠୁ ଆସିବ, ଇଏ ଗୋଟେ ବୋଝ। ଏ ବ୍ୟବହାରିକ ଜୀବନଟାକୁ ଠିକ୍ ରଖିବା ପାଇଁ ଏତେ ବେଦ ବେଦାନ୍ତ ଉପନିଷେଦ ପୁରାଣ, ଶେଷରେ ରାମାୟଣ ପର୍ଯ୍ୟନ୍ତ ଆସିଲା, ମହାଭାରତ ପର୍ଯ୍ୟନ୍ତ ଆସିଲା, ଏସବୁ ବ୍ୟବହାରିକ ଲାଇଫଟାକୁ ଫିକ୍ସ କରିବା ପାଇଁ। ଏଥିରେ ପରମାର୍ଥ ଅଛି, ଭକ୍ତି ନାହିଁ ବୋଲି ନାହିଁ, ଭକ୍ତି ଗୌଣ ଭାବରେ ଅଛି, ମୁଖ୍ୟ ଭାବରେ ନାହିଁ। ତୁ ଅଶାନ୍ତ ରୋଜ, ଈଶ୍ୱର ଚିନ୍ତନ କର, କୃଷ୍ଣଙ୍କୁ ଡାକ, ଏଇଟା ଏମିତି ଲେଖା ହେଇଛି। ଡାଇରେକ୍ଟ ଆଉ କେଉଁଠି ଭକ୍ତି କୁହାଯାଇନି, କାରଣ ଡାଇରେକ୍ଟ ଭକ୍ତି କାହିଁ କୁହାଗଲାନି? ସେଥିପାଇଁ ବ୍ୟାସଦେବ ଦୁଃଖରେ ରହିଲେ ନା, ଆଉ ବ୍ୟାସଦେବ ଯୋଉ ମନ ମନ ଦୁଃଖ କଲେ, ଏଇଥିପାଇଁ ଦୁଃଖ କଲେ, ମନ କେବେ ଶାନ୍ତି ରହୁନି। ମୁଁ ଭଗବାନଙ୍କର ଅବତାର, ମୁଁ ଏତେ ବେଦ ପୁରାଣ ଲେଖିଲି କାହିଁକି? ଜୀବମାନଙ୍କ ପାଇଁ, ଜୀବର କୃପା ହିଁ କହିଲ କୃଷ୍ଣ ବେଦ ପୁରାଣ। ଜୀବ ଆଜି କେତେ ଦୁଃଖ ପାଉଛି, ଗୋଟେ ଜୀବ ଭାଇ ତୁ ବିବାହ ଚରା ହେଲା, ସଂସାର ଭିତରେ ରହୁଛ, ସ୍ୱାମୀ ସ୍ତ୍ରୀ ପିଲା ଛୁଆମାନେ ସୁଖରେ ଟିକେ ରୁହ, ଶାଗ ପେଜ ଟିକେ ଖାଇକି ସୁଖରେ ରୁହ, କେହି ଜୀବ ସୁଖୀ ନାହିଁ। କାହିଁକି? ତାଙ୍କରି ପାଇଁ ସବୁ ଶାସ୍ତ୍ର ରଚନା କଲେ, ପୁଣି କେମିତି ଶାସ୍ତ୍ର ରଚନା କଲେ? ବେଦକୁ ଲୋକ ବୁଝିପାରିବେନି, ସ୍ତ୍ରୀ ଶୂଦ୍ର ନିଜବନ୍ଧୁ ନାମ ସ୍ତ୍ରୀ ନାମ ଶ୍ରୁତି ଗୋଚରା, ସ୍ତ୍ରୀମାନେ ତାଙ୍କର କୋମଳ ଶ୍ରଦ୍ଧା, ତାଙ୍କର ଶ୍ରଦ୍ଧାଟା ହେଉଛି କୋମଳ, ଟିକେ ଟିକେ କଥା ତାଙ୍କ ଆଖିରୁ ଲୋକ ଲୁତ କରିଥିଲେ, ତାଙ୍କ ହୃଦୟରେ ଗୋଟେ ସବୁଠୁ ଭଲ ଜିନିଷ ଭଗବାନ ଦେଇଛନ୍ତି, ମମତା ଅଛି, ଭଲ ପାଇପାରିବେ। ସେ ଭଲ କେମିତି ପାଇପାରିବେ? ନା ଯାହାକୁ ଭଲ ପାଇପାରି ତାକୁ ସବୁ ଜୀବନ ବି ଦେଇଦେଇପାରି। ସେଥିପାଇଁ ଗୋଟେ ମା ଦେଖ କେତେ କଷ୍ଟ, 5, 6 ଛୁଆ ହେଇ ଦିନ ରାତି ଖଟି ତାଙ୍କର ପେଟ ସବୁ ଲାଗିଯାଉଥିବ, ସେ ସବୁ ଅଣ୍ଟାକୁ ଯାହା କୁହନ୍ତି ଖଟୁଥିବେ, ମମତାଟା ଅଛି, ପୁରୁଷ ପାଖରେ ସମର୍ପଣ ନାହିଁ। ପୁରୁଷ ପାଇଁ ସମର୍ପଣ ହବା, କାରଣ ପୁରୁଷର ଗୋଟେ ଅଭିମାନ ରେ କ'ଣ ପୁରୁଷାଭିମାନ, ଆଉ ନାରୀ ବା ନାରୀର ସମର୍ପଣ ଭାବନା ଅଛି, ତାର ଗୋଟେ ଆଉ ଗୋଟେ ଦୋଷ ରହିଲା ଆସକ୍ତି, ମୋ ପୁଅ ମୋ ଝିଅ ମୋ ଘର, ଏଇଟା ତାର ଗୋଟେ ଶରୀର, ଯାହାର ଯେଉଁ ଶରୀର ମିଳେ ତାକୁ ସେଇଭଳି ଚାଲି ଆସିବ। ଏମାନଙ୍କ ପାଇଁ ପରମାର୍ଥ ଜୀବନକୁ ପ୍ରଗତି କରିବା ବହୁତ କଷ୍ଟ। ସ୍ତ୍ରୀ ଶୂଦ୍ର, ତାର ଶୂଦ୍ର ବୁଦ୍ଧି ଅଛି, ବୁଦ୍ଧିଟା ଶୂଦ୍ର, ସବୁବେଳେ ଧନ ଅର୍ଥ ଆଦି ଯେଉଁ ନେଚର କ୍ଲିନ୍ନେସ୍ ନାହିଁ, ଯେମିତି ଶୂଦ୍ର ବୁଦ୍ଧି। ଦ୍ୱିଜ ବନ୍ଧୁ ନାମ ବ୍ରାହ୍ମଣ ହେଇଥିବେ କିନ୍ତୁ ବ୍ରାହ୍ମଣ ଗୁଣ କିଛି ନଥିବ। ତ୍ରୟୀ ନ ଶ୍ରୁତି ଗୋଚର, ଏମାନଙ୍କ ଶ୍ରୁତି ଗୋଚର ହେଇପାରିବେନି, ଏମାନେ ଶାସ୍ତ୍ର ଜାଣିପାରିବେନି। ବ୍ୟାସଦେବ ସେଥିପାଇଁ କ'ଣ କଲେ ମହାଭାରତ ଲେଖିଲେ, ପଞ୍ଚମ ବେଦ ଉଚ୍ଚେତେ। ମହାଭାରତରେ କେତେ କାହାଣୀ, କେବେ ପଢ଼ିଲେ ବି ଜୀବନ ଜାଣିବ, ସମୟ ବି ନାହିଁ ପଢ଼ିକି ତୁମେ ଜାଣିବା ଦରକାର ନାହିଁ, ନାମ ଦଉଛି ସାର ଏତେ ତୁଳନା, କ'ଣ କ'ଣ ନ କୁହାଯିବ ବୋଲି କିଛି କୁହାଯିବନି। ଗୋଟିଏ ଶ୍ଳୋକ କୁହାଯିବ, ସାଙ୍ଗେ ସାଙ୍ଗେ ଉଦାହରଣ ଦିଆଯିବ, ଏଇ ପୁରାଣରେ ଏଇଟା ଅଛି, ଏଇଠି ଏଇ କେତେ କପତ ଉଦାହରଣ, କେତେ କାହା ଉଦାହରଣ, କେତେ କ'ଣ ନାହିଁ ମାନେ କିଛି କୁହାଯିବନି। ବିଲକ୍ଷଣ ଗ୍ରନ୍ଥ ମହାଭାରତ, ପୁରା କରୁଣା ହେଇକି ତାଙ୍କ ହୃଦୟରେ କରୁଣାରେ ଏମାନଙ୍କୁ କରୁଣା କରିବା ପାଇଁ ଅଜ୍ଞ ଜୀବକୁ ସେ ଲେଖିଲେ। ଯିବା ଜୀବେର କୃପା କହିଲେ କୃଷ୍ଣ ବେଦ ପୁରାଣ, ବେଦ ପୁରାଣକୁ ପଣ୍ଡିତମାନେ ସିନା ଶାସ୍ତ୍ର ଚର୍ଚ୍ଚା କରିବେ, ଯୁକ୍ତି କରିବେ। ଏବେ ମୁଁ ପଢ଼ୁଥିଲି ସେ ଜୀବଗୋସ୍ୱାମୀ ସନ୍ଦର୍ଭରେ, କୃଷ୍ଣ ସନ୍ଦର୍ଭରେ ଲେଖୁଛନ୍ତି, କେତେ ସୁନ୍ଦର କଥା କହୁଛନ୍ତି, କ'ଣ ଆଉ ପଢ଼ିବା, ସେ କେତେ ସୁନ୍ଦର କଥା କହୁଛନ୍ତି। ଶାସ୍ତ୍ରର ଯୁକ୍ତି ଯଦି ଲାଗିବ, ପଣ୍ଡିତ ଭିତରେ ଯୁକ୍ତି ଲାଗିବ, ତୁମେ ଗୋଟେ ଶାସ୍ତ୍ର ଯୁକ୍ତି ଦେଲେ ସିଏ ଆଉ ଗୋଟେ ଶାସ୍ତ୍ର ଆଣିକି ୟାର କେବେ ସମାଧାନ ହେଇପାରିବନି। ସେ କହୁଛନ୍ତି ସେଟାକୁ ପ୍ରମାଣ ବୋଲି ନିଆଯିବନି, ଶାସ୍ତ୍ରରେ ଯାହା ଲେଖା ହେଇଛି ତାକୁ ପ୍ରମାଣ, ଯେପର୍ଯ୍ୟନ୍ତ ମହତ ଅନୁଭବ ସେଠି ନାହିଁ, ମହତ ଅନୁଭବ ହିଁ ହେଉଛି ପ୍ରମାଣ, କାହିଁକି ତାର ସମାଧାନ କିଛି ହେଇପାରିବନି। ବଡ଼ ତୁମେ ଦେଖୁନ, ତୁମେ ନାମ କହିବ, ନାମ ବଡ଼, କିଏ କହିବ ଭଗବାନଙ୍କ ସେବା ବଡ଼, କିଏ କହିବ ଗୁରୁ ସେବା ବଡ଼, କିଏ କହିବ ଭାଗବତ ବଡ଼, ସବୁ ବଡ଼ କି ନାହିଁ, ସବୁ ତ ବଡ଼ ନା, ଭଗବାନଙ୍କ ନବତା ଭକ୍ତି ମାନେ ସବୁ ବଡ଼। ଯୁକ୍ତି ଲଗେଇବ, ତୁମେ ଗୋଟେ ଯୁକ୍ତି ଲଗେଇଲେ ଆଉ ଜଣେ ଆଉ ଗୋଟେ ଯୁକ୍ତି ଲଗେଇବ, ପ୍ରମାଣ କ'ଣ, ସବୁଥିରେ ମହିମା ଅଛି, ପ୍ରମାଣଟା କ'ଣ, କାହାକୁ ପ୍ରମାଣ ନେଇ ଦେଇଦେବ, ବର୍ତ୍ତମାନ ଗଣ୍ଡଳଟା ସେଇଟା ହେଉଛି ନା, ଆଉ ଶିଖୁ ଏଇଟା ବଡ଼, ଶିଖୁ ସେଇଟା ବଡ଼, ଯେତେବେଳେ ଗୁରୁ ସେବାର ମହିମା ଶୁଣିବ ତାଠୁ ବଡ଼ ଆଉ କିଛି ନାହିଁ, ଯେ ନାମର ମହିମା ଶୁଣିବ ତାଠୁ ଆଉ କିଛି ନାହିଁ, ଯେ ଧାମର ମହିମା ଶୁଣିବ ତାଠୁ ଆଉ କିଛି ନାହିଁ, ଭାଗବତର ମହିମା ଶୁଣିବ ତାଠୁ କିଛି ନାହିଁ। ପ୍ରମାଣ କ'ଣ ନା, ପ୍ରମାଣ ହେଉଛି ମହତ ଅନୁଭବ, ଏଇ ହେଉଛି ଏ ଜୀବଗୋସ୍ୱାମୀଙ୍କର ଏତେ ବଡ଼ ବଡ଼ କଥା ସବୁ ପଢ଼ିଲା ବେଳକୁ ଲାଗୁଛି, ଆରେ ବାବା ଏ ଶାସ୍ତ୍ରୀ ଲଢ଼ି ଲାଗୁଛନ୍ତି ଶାସ୍ତ୍ରକୁ ନେଇକି, ଇଏ ଗୋଟେ କଥା କହିଲା, ସେ ଗୋଟେ କଥା କହିବ, ସେ ଗୋଟେ କଥା କହିବ, ନାଇଁ ତୁମର କାହାର କଥା ଠିକ ନାହିଁ, କାରଣ ତୁମେ ଯାହା କହୁଛ ଶାସ୍ତ୍ରଙ୍କ ବ୍ୟବହାର କରି କହୁଛ, ତୁମର ଅନୁଭବ କିଛି ନାହିଁ, ସେଥିରେ କେଉଁଥିରେ ମଙ୍ଗଳ ହବ, କେଉଁଥିରେ ତୁମ ଭଗବତ ପ୍ରାପ୍ତି ହବ, ମହତ ଯାହା କହୁଛ ସେଟା ମାନ। ସେଥିପାଇଁ ସେ କହିଲେ ଗୁରୁମୁଖ ପ୍ରଥମ ବାକ୍ୟ, ପୁଣି କନକ୍ଲୁଜନ ଡ୍ର କରିଦେବ ସେଠି, ଏଥିପାଇଁ ଲୋକ ଗୁରୁଙ୍କୁ ମାନ, ଗୁରୁଦେବ ମତେ କହିଛନ୍ତି ଆଉ ମୋର ଆଉ କିଛି ନାହିଁ। ମହତ ଅନୁଭବ ହେଉଛି ପ୍ରମାଣ, ଆଉ ଶାସ୍ତ୍ର ନେଇ ଯୁକ୍ତି ନେଇକି ତୁମେ ବହୁତ ଯୁକ୍ତି କରିପାରିବ, ତୁମେ ଗୋଟେ ସାଇଡ୍ ଗୋଟେ ଯୁକ୍ତି କଲେ ମୁଁ ବି ଗୋଟେ ସାଇଡ୍ ଯୁକ୍ତି କରିବି, କେବେ ସମାଧାନ ହେଇପାରିବନି। ବର୍ତ୍ତମାନ ଖୋଜିବ, ତୁମେ ଖୋଜିବ ଏଇଟା କୋଉଠି ଅଛି, ସେ ଖୋଜିବ ସେଠି କୋଉଟା ଅଛି, ପ୍ରମାଣ କ'ଣ, ପ୍ରମାଣ ହେଉଛି ଶାସ୍ତ୍ର, ମହତର ଯେଉଁ ଅନୁଭବ ରହିଛି ସେ ଶାସ୍ତ୍ରରୁ କହିବ, ସେଇଟାକୁ ପ୍ରମାଣ ବୋଲି ଧରିବ, ମହତ ଯାହା କହିବେ ସେଟା ଶାସ୍ତ୍ର, ସେ ଶାସ୍ତ୍ର ବିନା କିଛି କହିବେନି। ତେଣୁ ଏଇ ଯେଉଁ ବ୍ୟବହାରିକ ଜୀବନଟାକୁ କେମିତି ଆମେ ଠିକ୍ ରଖିବା, ଏଥିପାଇଁ ବେଦ ପୁରାଣ ମହାଭାରତ ଆସିଲେ, ପୁଣି ଲୋକମାନଙ୍କୁ ତାଙ୍କ ପିଲା ଛୁଆ ସଂସାର ନେଇକି ଠିକ୍ ସେ ମର୍ଯ୍ୟାଦାରେ କେମିତି ରହିବେ। ରାମଜୀ ଆସି କ'ଣ ଶିଖେଇଲେ, ମର୍ଯ୍ୟାଦା ଶିଖେଇଲେ, ସବୁ ଶିଖେଇଲେ, କିନ୍ତୁ ଜୀବକୁ ଯେଉଁ ସୁଖର ରହିବ, ଆନନ୍ଦ ରହିବ, ସେ ମର୍ଯ୍ୟାଦାକୁ ପାର ହେବାକୁ ପଡ଼ିବ, ପାର ହେବାକୁ ପଡ଼ିବ। ସେ ଗୁରୁଦେବ ସେ କଥା କୁହନ୍ତି, ସୀତାଙ୍କର ଆଉ ରାମଙ୍କର ସେ ଯେଉଁ ଡାଇଲଗ ସବୁ କୁହନ୍ତି, ମଝିରେ ମଝିରେ ମୁଁ ଛାଡ଼େ ସେ କ୍ଲିପ୍ରେ, କେତେ ବଡ଼ ଲାଗେ। ସୀତା ସତୀତ୍ୱକୁ ଦେଖିଛନ୍ତି, ରାମତ୍ୱକୁ ପ୍ରାଧାନ୍ୟ ଦେଇନାହାନ୍ତି, ସତୀତ୍ୱକୁ ଦେଖିଛନ୍ତି। ରାଧା ସତୀତ୍ୱକୁ ଦେଖିନାହାନ୍ତି, କୃଷ୍ଣଙ୍କୁ ଦେଖିଛନ୍ତି। ତାଙ୍କ ସତ ସମସ୍ତେ କହୁଥିଲେ, କୁହନ୍ତୁ କୋବାନ ଯାଆନ୍ତି ଯମୁନା ଫୁଲିନି ରାଧା ରାମ କୁଲଟା ଅପବାଦ। ଯମୁନାକୁ କିଏ ଜଳ ଆଣିବା ପାଇଁ ଚାହୁଁନି, ରାଧା ଗଲେ ତାଙ୍କୁ କହିବେ କୁଳଟାଏ, କୁହନ୍ତୁ, ସେଥିପାଇଁ ସେ କହୁଥିଲେ ତୁମର ଲାଗିଆ କଳଙ୍କର ହାର ଗଲାରେ ପରିତେ ପାରି। କୃଷ୍ଣ ଯଦି ମୋତେ ଜଗତରେ ସମସ୍ତେ କୁହନ୍ତୁ ତୁମେ କଳ ତୁମେ ହେଉଛନ୍ତି କୁଳଟା ବୋଲି ମୁଁ କିଛି ଚିନ୍ତା କରୁନି, ମୁଁ କଳଙ୍କର ହାରକୁ ପିନ୍ଧିପାରିବି ତୁମ ପାଇଁ, କିନ୍ତୁ ମୁଁ ତୁମକୁ ଭଲ ପାଉଛି। ଏଇଟା ହେଉଛି ଭଲ ପାଇବା। ଆମ ପରମ୍ପରାର ଇଏ ହେଉଛି ସବୁ ଚାକୁତି ମୁକୁଟମଣି ଭଳି ଶିକ୍ଷା। ଆମେ ଜୀବନରେ ଯେତେ ଶାସ୍ତ୍ର ଶ୍ରଦ୍ଧା କରୁ ତାର ଅର୍ଥ ହେଉଛି ଭଗବାନଙ୍କୁ ଭଲ ପାଇବା। ଭଲ ପାଇବାର ଇଏ ହେଉଛି ପଥ। ଆଉ କିଏ ଭଲ ପାଇବ, କେମିତି ଭଲ ପାଇବା? ନା, ଯିଏ ଭଗବାନ ଭଲ ପାଉଛି ଆମକୁ ଶିଖେଇବେ ସେ ହେଲେ ଗୁରୁ। ଗୁରୁ ଜଣେ ଜ୍ଞାନୀ, ବହୁ ବଡ଼ ପଣ୍ଡିତ ହେବା ଆବଶ୍ୟକ। ମହାପ୍ରଭୁ ସେଥିପାଇଁ କହିଥିଲେ ଯେ କୃଷ୍ଣ ତତ୍ତ୍ୱବେତା, ତତ୍ତ୍ୱବେତା ଅର୍ଥ ଏଇଟା ଗୁରୁଦେବ ସେ ତତ୍ତ୍ୱବେତାକୁ ଅର୍ଥ କୁହନ୍ତି, ଯେ ତତ୍ତ୍ୱଦର୍ଶିନ ଅର୍ଥକୁ ସେଇଟା କୁହନ୍ତି, ସେ ତତ୍ତ୍ୱଦ୍ରଷ୍ଟା ତତ୍ତ୍ୱ। ଯିଏ କୃଷ୍ଣଙ୍କୁ ଭଲ ପାଇଗଲେ ତା ହୃଦୟରେ କ'ଣ ଅଜ୍ଞାନ ରହିବ କି? ଯିଏ ଭଲ ପାଇବ ସେ ପ୍ରେମିକ ହେଇଗଲେ ନା। ତେଣୁ ଭଲ ପାଇବା ପାଇଁ ଯେଉଁ ଜ୍ଞାନ ଆବଶ୍ୟକ ଅଛି ସେଇଟା କୃଷ୍ଣ, ଦୁଇଟା ଡିଫରେନ୍ସ। ଆମ ପାଖରେ ଜ୍ଞାନ ଅଛି କିନ୍ତୁ ଭଲ ପାଇବାଟା ନାହିଁ। କିନ୍ତୁ ଭଗବାନ ଯେତେବେଳେ ଆମକୁ ଜ୍ଞାନ ଦେବେ ସେଇଟା କ'ଣ ହବ? ଯେଉଁ ଜ୍ଞାନ କୃଷ୍ଣଙ୍କୁ ଭଲ ପାଇବା ପାଇଁ ସାହାଯ୍ୟ କରେ ସେଇ ଜ୍ଞାନ ହେଉଛି ଆମର ଆବଶ୍ୟକ। ସେଇଟା କୃପା, କୃପାରୁ ମିଳେ। ଜ୍ଞାନୀ ବହୁତ ପଣ୍ଡିତ ଅଛନ୍ତି, ଜ୍ଞାନୀ ଅଛନ୍ତି, ସେପାଇଁ ଗୋସ୍ୱାମୀମାନେ କେବେ କାହା ସାଙ୍ଗେ ଯୁକ୍ତି କରନ୍ତିନି। ଦେଖୁନାହାନ୍ତି ପଣ୍ଡିତମାନେ, ଦିଗ୍ବିଜୟ ପଣ୍ଡିତ ଆସିଲେ ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ ସାଙ୍ଗେ ସାଙ୍ଗେ ଲେଖା ଦେଇଦେଲେ, ଆଜ୍ଞା ଆପଣ କହୁଛନ୍ତି ଆମେ ହାରିଗଲୁ, ସେ କହିଲେ ଆସନ୍ତୁ ଆଜ୍ଞା ଯୁକ୍ତି କରନ୍ତୁ, ମୁଁ ଶୁଣିଛି ଆପଣ ପଣ୍ଡିତ। କହିଲେ ଆଜ୍ଞା କ'ଣ ଯୁକ୍ତି କରିବୁ, ଆମର ଯୁକ୍ତି କରିବାର ନାହିଁ, ଆପଣ ଦିଗ୍ବିଜୟୀ ଆସନ୍ତୁ ଆଜ୍ଞା ଆମେ ଲେଖି ଦେଉଛୁ ଆମେ ହାରିଗଲୁ ବୋଲି ଲେଖିଦେଲେ। କାହିଁକି କାହିଁକି ନା, ଏ ଜ୍ଞାନରେ ମୋର କୃଷ୍ଣ ପ୍ରେମ ହବନି। ମୋର ଜ୍ଞାନର କ'ଣ ଆବଶ୍ୟକ ଅଛି ଜୀବନରେ? ସମସ୍ତ ଜ୍ଞାନ, ସମସ୍ତ ବୈରାଗ୍ୟ, ସମସ୍ତ ତ୍ୟାଗ, ସମସ୍ତ ଜଗତର ଧର୍ମ ଯଦି ଗୁରୁ କୃଷ୍ଣ ଆମେ ଭଲ ପାଇପାରୁନି ତାର ମୂଲ୍ୟ କିଛି ନାହିଁ, କିଛି ନାହିଁ। ଆମର ହନୁମାନଜୀ ବହୁତ ବଡ଼ ଜ୍ଞାନୀ ନଥିଲେ, ବହୁତ ବଡ଼ ଜ୍ଞାନୀ ନଥିଲେ। ଅର୍ଜୁନଙ୍କୁ ଭଗବାନ ଗୀତା କହିଲେ, ସେ ବହୁତ ବଡ଼ ଜ୍ଞାନୀ ନଥିଲେ, ସେ କ'ଣ ଥିଲେ? ଜଣେ ଯୋଦ୍ଧା। ଜୀବନର ଗୋଟିଏ ଜାଣିଥିଲେ ଅର୍ଜୁନ, ଜାଣିଥିଲେ କୃଷ୍ଣ ମୋର ସଖା, ହନୁମାନ ଜାଣିଥିଲେ ରାମ ମୋର ପ୍ରଭୁ। ବାସ୍ ତାଙ୍କ ନାମରେ ଚାଳିଶା ହେଇକି ହନୁମାନ ଚାଳିଶା ଆମେ ପଡ଼ୁଛେ। କା ଗୁଣ, କା ଗୁଣ ଗା ଯାଉଛି ରାମ କାଗରେ? ହନୁମାନଙ୍କର ଗୁଣ। ସେ କ'ଣ ଜ୍ଞାନ ଜାଣିଥିଲେ? ସେ ଏତିକି ଜାଣିଥିଲେ ରାମଙ୍କ ପାଇଁ ଯୁଦ୍ଧ କରିବା ନା। ହନୁମାନ ଉପାଚ କେଉଁଠି? ହନୁମାନଙ୍କର ଶାସ୍ତ୍ର ସବୁ ରଚନା କରିକି ସେ ସବୁ ବଡ଼ ବଡ଼ ପଣ୍ଡିତ ହେଇଛନ୍ତି ନାଇଁ? ଭଲ ପାଇବାଟା ଶିଖାଯାଏ ଭଗବାନଙ୍କୁ। କୃଷ୍ଣ କେମିତି ଭଲ ପାଇବା ଆମେ ଜୀବନ? କିନ୍ତୁ ଏଇଟା ତ ନାହିଁ ନା, ତାର ସନ୍ଦେହ ଗୋଟେ ସବୁବେଳେ ଆସିବ, ସନ୍ଦେହର ଗୋଟେ ଘେର ଭିତରେ ସେ ପଡିକି ରହିଛି, କାରଣ ଏଟା ଦେହ ପାଇଛି ମାନେ ତାର ସନ୍ଦେହ। ସେଥିପାଇଁ ଶାସ୍ତ୍ର କ'ଣ କଲେ, ଏ ବ୍ୟବହାରିକ ଜୀବନଟାକୁ ଶୃଙ୍ଖଳିତ କରିବା ପାଇଁ, ସନ୍ଦେହକୁ ବିଦୃତ କରିବା ପାଇଁ ପୁରା ଧୀରେ 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 ବୁଝେଇ 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 ଆସିଲେ। ଦେଖୁନାହାନ୍ତି ସାବିତ୍ରୀ, କ'ଣ ସାବିତ୍ରୀ, ସତ୍ୟବାନ, ଏ ଯୋଉ ଉପାଖ୍ୟାନ ସବୁ, ଏସବୁ ଏସବୁ ପୁରାଣର ଅଛି, ମହାଭାରତରେ ବି ଅଛି। କଳି ଯୋଉ ଲାଗିଥିଲା କାପଛରେ କ'ଣ ତାଙ୍କ ନାଁ ଭୁଲି ଅଛି, ତାଙ୍କ ନାଁ ରାଜାମ ମୁକୁଟ ଓହ୍ଲେଇକି ପଳାଉଥିଲେ ନଳଦମୟନ୍ତୀ, ଏସବୁ ଉପାଖ୍ୟାନ ସବୁ ମହାଭାରତରେ ଅଛି, ମହାଭାରତରେ ସବୁ ଅଛି। ତାକୁ ସେଭଳି ବେଶୀ ଦୋଷ କାହିଁ ରଚନା କଲେ? ଗୋଟେ ଜୀବ ଶୃଙ୍ଖଳିତ ହେଇଯିବ, ନହେଲେ ତାର ବ୍ୟଭିଚାରୀ ଦୋଷ ଆସିବ। ଜଣେ ବିବାହ ତାର ସ୍ୱାମୀ ସେ ଭଲ ପାଉନି, ସେ କ'ଣ କରିବ? ତାର ଭଲ ପାଇବା କ'ଣଟା ଅଛି ନା, ସେ ଆଉ ଗୋଟେ କାହାକୁ ଭଲ ପାଇବ? ଏ ଉପାଖ୍ୟାନଟା କାହିଁକି ଦିଆଗଲା? ସେ ଭଗବାନ କ'ଣ ଭଲ ପାଇବ? କେବେ ସେ ଜୀବ କେବେ ଧାର୍ମିକ ହେଇପାରିବ କି? ଆମେ କ'ଣ ଚାହୁଁଛେ? ବ୍ୟବହାରିକ ଜୀବନ ଶୃଙ୍ଖଳା ନାହିଁ, ଆମେ ଭକ୍ତ ହେବା ପାଇଁ ଚାହୁଁଛେ। ହବନି ବା, ସେ ବ୍ୟଭିଚାର ଦୋଷଟା ଆସିବ, ହେଇପାରିବନି କେବେ। ହେ ଏଇ ବର୍ଣ୍ଣାଶ୍ରମ ଧର୍ମ ଆମକୁ କ'ଣ କହୁଛି? ଗୋଟେ ଫାଉଣ୍ଡେସନ ଦେଉଛି, ଆଭଏଡ କରି ହବନି। ଲକ୍ଷ୍ୟ କୃଷ୍ଣ ଭଲ ପାଇବା, ସେତିକି ହେଇଗଲେ ଆଉ ସନ୍ଦେହ ଜୀବନ ରହିବନି। ଜଣେ କାହିଁକି ନଳଦମେନ ଉପାଖ୍ୟାନ, ଏଇ ସାବିତ୍ରୀ ବ୍ରତ ପୁଣି ଆଡପ୍ଟ କରାହେଇଛି ଓଡ଼ିଶାରେ ନାହିଁ, ସେ ବ୍ରତ ଗୁଡ଼ା କରିବେ କାହିଁକି? ଜଣେ ସ୍ତ୍ରୀ ସେଇଟା ସ୍ମରଣ କରେ ସେଦିନ, ସେଇଟା ପୁରାଣ ପଢ଼ନ୍ତିନି କି? ସବୁ ପଢ଼ନ୍ତି ନା କ'ଣ ପଢ଼ନ୍ତି, ପଢ଼ିବେ ସେଦିନ ପୁରା ସେ ସାବିତ୍ରୀ ପଢ଼ିକି, ସେ ଜଣେ ଶୃଙ୍ଖଳିତ ହବ। ନହେଲେ ତାର ଭଲ ପାଇବା କ'ଣଟା ଅଛି ନା, ଯେ ସ୍ୱାମୀଙ୍କୁ ଏଇଭଳି ପରିସ୍ଥିତିରେ ସେ ସାହାଯ୍ୟ, ସେ ଯଦି ଏଇଟା ନ ହବ ତାହେଲେ କ'ଣ କରିବ ସିଏ? ସେ ଆଉ ଗୋଟେ କେଉଁ ପୁରୁଷକୁ ଭଲ ପାଇବ? ତା ଭଲ ପାଇବା ଗୁଣଟା ତା ପାଖରେ ଅଛି, ସେ ଭଲ ପାଇବ ହିଁ, ଭଲ ନ ପାଇ ରହିପାରିବନି ଜୀବ। ତେଣୁ ବ୍ୟବହାରିକ ଜୀବନକୁ ଶୃଙ୍ଖଳା କରିବା ପାଇଁ ଆମକୁ ଦିଆଗଲା ପୁତ୍ର ପୁତ୍ର ପିତାର ସମ୍ପର୍କ କେମିତି ସେବା ପିତା ସେବା କରିବ ଏ ଦେଖୁନାହାନ୍ତି କଣ ତା ନା ଦଶରଥ ମହାରାଜ ଶ୍ରବଣ କୁମାର ଉପାଖ୍ୟାନ ସବୁ ମହାଭାରତ ଏସବୁ ମହାଭାରତରେ ବି ଅଛି ମହାଭାରତରେ କେତେ କେତେ ଅଲଗା ପୁରାଣର ଉଦାହରଣ ସବୁ ଇଏ ଦେଇଛନ୍ତି ବ୍ୟାସଦେବ ଗୋଟେ ବିଲକ୍ଷଣ ଗ୍ରନ୍ଥ ସବୁ ଏସବୁ ବ୍ୟବହାରିକ ଶିକ୍ଷା କିନ୍ତୁ ଲକ୍ଷ୍ୟଟା କଣ ଲକ୍ଷ୍ୟ ହେଲା ଭଗବାନଙ୍କୁ ଭଲ ପାଇବା ଶୃଙ୍ଖଳିତ ହେଇକି ପ୍ରଭୁଙ୍କୁ ଭଲ ପାଇବା ଯେପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ଭଲ ନ ପାଇପାରିଲେ ଆମ ଆମ ଜୀବନରେ ସନ୍ଦେହ କେବେ ଦୂରିତ ହବନି ଆଉ ଯାହାର ହୃଦୟରେ ସନ୍ଦେହ ଅଛି ସେ ସୁଖ କେମିତି ପାଇବ ଆନନ୍ଦ କେମିତି ପାଇବ ସେଥିପାଇଁ କୁହନ୍ତିନି ମୋ ମନଟା ଗୋଟେ ଘାଣ୍ଟି ଗୋଳେଇ ହଉଛି କୁହନ୍ତିନି ସଂସାରରେ ସବୁଠୁ ବଡ ଦୁଃଖୀ ଜୀବ ହଉଛି ଯାହା ହୃଦୟରେ ଯେତେ କପଟତା ରହୁଛି ସଂଶୟ ରହୁଛି ସବୁଠୁ ଦୁଃଖୀ ସେ ଭକ୍ତ ହଉ କି ବାହାର ଲୋକ ବହୁତ କର୍ମୀ ଲୋକ ମୁଁ ଦେଖିଛି ବହୁତ କର୍ମୀ ଲୋକ ମୁଁ ଜୀବନରେ ଦେଖିଛି ସେ ଏତେ ସରଳ ଖାଇବାକୁ ନାହିଁ ଘରେ ଭଙ୍ଗା ଯାହା କହନ୍ତି ଚାଳ ଘରେ ରୁହନ୍ତି ଏତେ ଖୁସିରେ ସେମାନେ ରୁହନ୍ତି ସେଇଟା ମୋର ଛୋଟ ପିଲାବେଳୁ ବି ମନରେ ଅଛି ସେମାନେ ଗରିବର ଛୁଆ ସବୁବେଳେ ହସୁଥିବେ ଫଟା ପ୍ୟାଣ୍ଟ ପିନ୍ଧିବେ ଏଇ ଫଟା ପ୍ୟାଣ୍ଟ ପିନ୍ଧିକି ଆସୁଛୁ ତୋର କିଛି ସେ କହିଲେ ସେ ତାର ସୁତୁଲି ବାନ୍ଧି ସବୁ ପ୍ୟାଣ୍ଟରେ ପ୍ୟାଣ୍ଟରେ ବଟମ ଲଗେଇବାକୁ ତାଙ୍କର ବଟମଟା ଲଗେଇଲେ ଫୁଣି ତ ଆଗରୁ ପଇସା ଟେଲରକୁ ଦେଇ ଯା ସେ ତାକୁ ଠକି ନବ ଗୋଟେ ସେ ଗୋଟେ ସୁତୁଲି ବାନ୍ଧିକି ବାନ୍ଧିଦି ଛୁଆ ଡେଇଁ ଅଫିସର ଛୁଆ ଅଫିସର ଛୁଆ ବସିକି କାନ୍ଥୁବ ତାକୁ ରୋଗ ହଉଥିବ ତାକୁ ଫିଲ୍ଟର ପାଣି ଦେ ଇଏ ଦେ ସିଏ ଦେ ସିଏ ଯାଇକି ସେ ପୋଖରୀ ଭିତରେ ଡେଉଁଥିବେ ସୁତୁଲା ସୁତୁଲି ବାନ୍ଧିକି ତାଙ୍କର ପ୍ୟାଣ୍ଟ ପିନ୍ଧିଥିବେ ଆଉ ବଡ଼ ବଡ଼ ଲୋକ ବହୁତ ବଡ଼ ବଡ଼ ଲୋକ ବଡ଼ ହେଇସାରିବେନି ବିବାହ ହେଇସାରିବେନି କିନ୍ତୁ ବହୁତ ଆନନ୍ଦ ରୁହନ୍ତି କାରଣ ତାଙ୍କ ମନଟା ବହୁତ ସରଳ କିନ୍ତୁ ତାର ଗୋଟେ ନେଗେଟିଭ ସାଇଡ୍ ରହୁଛି କ'ଣ ଭଗବାନଙ୍କର ଭକ୍ତ ହେଇପାରୁନାହାନ୍ତି ବହୁତ ସରଳ ମୁଁ ମୋର ଗୋଟେ ମନେ ପଡ଼ିବ କେବେ ପୂର୍ବରୁ କହୁଥିଲି ମୁଁ ତା କଥା କାଇଁ ମନେ ପଡ଼ିଗଲା ଏବେ ସେ ଗୋଟେ ତାକୁ ଜାଡ଼ି ଜାଡ଼ି ଡାକନ୍ତି ସେ ଝିଟି ଛୋଟ ଛୁଆଟି ବେଳେ ମୁଁ ତାକୁ ଦେଖିଥିଲି ସେ ଆସିବ ଆସି କହିବ ମା ଲୁଗା ଗୁଡ଼ା କ'ଣ ଅଛି ଦିଅ ରଜ ଘର ଲୁଗା ସଫା କରନ୍ତି ଲୁଗା କ'ଣ ଅଛି ଦେ ତୁ ଖାଇଛୁ ନା ଭାଇ କ'ଣ ଭାଉଜ କ'ଣ ଖାଇବାକୁ ଦେଉଛି ମୋତେ ମୋତେ ବାଡ଼ଉଛି କି ଦେଉନି ତ ଖାଇବା କି ଭାଉଜ ଦିଏନି ମୋର ମନ ତ ଖାଇବା କି ଦେଉନି ଖଟେ କହ ଲୁଗା ସବୁ ଧୋଇ ସାରେ ଖାଇଦେବ ଖାଇବାକୁ କ'ଣ ଦେବ ବାସି ମାସି ଯାହା ଛଅ ସୁ ଦେଇଦେବ ଇଏ ଭଉଣୀଟା ତା ଭାଇ ବିବାହ କରିପାରିଲେନି ଏ ଜାଡ଼ିଟା ମୋର ଘର ଛାଡ଼ିଲା ବେଳକୁ ମୋର ମନ ଅଛି ସେ ଏମିତି ପତଳା ମୁଁ ତାକୁ ଜୀବନ ଥରେ ଦେଖିଲି ଆଉ ଭଲ ଭଲ ଅଛୁ ମତେ କହୁଛି କାରଣ ସେ ବୟସରେ ବଡ ହଁ ତୁ ବାବା ହେଲୁ ଭଲ ଅଛୁ ଆଉ ତାର ମାନେ ତାର ଯୋଉ ୱେ ଅଫ୍ ଡିଲିଂସ ତାର ଯୋଉ କଥାଟା ତା ଅନ୍ତରଟା ଏତେ ନିର୍ମଳ ଗୋଟେ ଏତେ ସୁନ୍ଦର ଭାବନା କେତେ ଦୁଃଖରେ ଅଛି କିନ୍ତୁ ଅନ୍ୟକୁ ସୁଖ ଗୋଟେ ସରଳ ଲୋକ ତା ଭିତରେ ଦୁଃଖୀ ଥାଇପାରେ କିନ୍ତୁ ତା ସାଙ୍ଗରେ ଯେମିତି ତାକୁ ସୁଖୀ କରିଦେବ ଆମ ଜୀବନଟା ସେଇଭଳି ହବା ଦରକାର ପୁରା ନିର୍ମଳ ହବା ଦରକାର ଅନ୍ତଃକରଣ ଯଦି ନିର୍ମଳ ନ ହବ ସନ୍ଦେହ ରହିବ ସବୁବେଳେ ଗୋଟେ ମନଟା ସବୁବେଳେ ତୁମର ଦୁଃଖ ରହିବ କାରଣ ଜୀବ ତ ଗୋଟେ କାହାପରେ ବିଶ୍ୱାସ କରିକି ବଞ୍ଚିବ ନା ତୁମେ ଯେତେବେଳେ ସନ୍ଦେହ ରହିଲା ତୁମେ ସ୍ତ୍ରୀକୁ ବିଶ୍ୱାସ କରିବନି ପିଲାକୁ ବି ବିଶ୍ୱାସ କରିବନି ସାଧୁକୁ ବି ବିଶ୍ୱାସ କରିବନି ବଞ୍ଚିବ କେମିତି ଜଗତରେ ବର୍ତ୍ତମାନ କାହିଁକି ଗୋଟେ ମଣିଷର ବଞ୍ଚିବାଟା ବହୁତ କଷ୍ଟ ହେଇଯାଇଛି ସେ କାହାକୁ ବିଶ୍ୱାସ କରିପାରୁନି ଓ ବ୍ୟାଙ୍କକୁ ଗଭର୍ଣ୍ଣମେଣ୍ଟ କେତେ ସିଷ୍ଟମ୍ କରୁଛି ନା ବ୍ୟାଙ୍କକୁ ବିଶ୍ୱାସ କରୁଛି ନା କ'ଣ ଭାବିଲେ ତାକୁ ଏଇ ବ୍ୟାଙ୍କ ରଖିବି ସେ ବ୍ୟାଙ୍କ ଯଦି ଘୋଟାଲା ହେଇଗଲା ଗଲା ମୋ ପଇସା କାହାକୁ ବିଶ୍ୱାସ କର ପ୍ରକୃତରେ ଜୀବ କାହାକୁ ବିଶ୍ୱାସ କରିପାରିବ ନାହିଁ ଯେପର୍ଯ୍ୟନ୍ତ ସେ କୃଷ୍ଣଙ୍କୁ ବିଶ୍ୱାସ ନ କରିଛି ଭଗବାନଙ୍କୁ ଜଣେ ଯେତେବେଳେ ବିଶ୍ୱାସ କରିବ ସେ ଗୋଟେ ପ୍ରକାର ଅନ୍ଧ ଭଳିଆ ହେଇଯିବ ମୋର ମାଲିକ ଅଛନ୍ତି ମୋର କିଛି ଚିନ୍ତା କରିବାର ଚାଲ ଗୋଟେ ପଥରେ ଯିବ ସେଥିପାଇଁ ଆଦୌ ଶ୍ରଦ୍ଧା ରଖାଗଲା ଆମର ସେଇ ଶ୍ରଦ୍ଧାଟା ମାନେ ସନ୍ଦେହ ବିତୁରିତ ଶ୍ରଦ୍ଧା ଶ୍ରଦ୍ଧାର ଗୋଟେ ଆଉ ସାଇଡ୍ଟା ଦେଖ ଶ୍ରଦ୍ଧା ମାନେ ବିଶ୍ୱାସ ଆଉ ବିଶ୍ୱାସ ଯାହାର ସନ୍ଦେହ ତାର ବିଶ୍ୱାସ କେମିତି ଆସିବ ସନ୍ଦେହ ଆଉ ବିଶ୍ୱାସ ଏଇଟା କ'ଣ ଦୁଇଟା ଅପୋଜିଟା ଆମେ କହୁଛେ ଆଦୌ ଶ୍ରଦ୍ଧା ମୋର ଶ୍ରଦ୍ଧା ଅଛି ଆରେ ଶ୍ରଦ୍ଧାଟା କ'ଣ ମୋର ବିଶ୍ୱାସ ଅଛି ଆମର ଯୋଉ ବିଶ୍ୱାସ ଅଛି ଏଇଟା ସନ୍ଦେହ ଥିବା ଯୁକ୍ତ ବିଶ୍ୱାସ ନାହିଁ ସେମିତି ବିଶ୍ୱାସ ନାହିଁ ଆମର ହେଇପାରେ ନ ହେଇପାରେ ଏଇଟା ହଁ ଭଗବାନ ଡାକ ଶୁଣିବେ ମୋ କତିରୁ କ'ଣ ଡାକ ଶୁଣିବେ କି ସିଏ ବଡ଼ ବଡ଼ ନା ତୁ ଡାକୁଛୁ କି ନାହିଁ ନିଜେ ଆମେ ଡାକୁଛି କିନ୍ତୁ ଆମର ବିଶ୍ୱାସ ନାହିଁ ଯେ ଭଗବାନ ଭଗବାନଙ୍କ ଦେଖ ତାର ଯଦି ବିଶ୍ୱାସ ନାହିଁ ମୁଁ ତା ଡାକ ଶୁଣିବି ତାର ମୁଁ କାହିଁ ତା ଡାକଟା ଶୁଣିବାକୁ ଯିବି ସନ୍ଦେହଟା ଯିବାର ରହିବ, ଏଇ କଥାଟା ପଡ଼ିଛି। ବ୍ରଜବାସୀମାନେ କେବେ ସନ୍ଦେହ କରନ୍ତିନି, କିନ୍ତୁ ଏ ତ ଅଲୀଳା ପ୍ରସଙ୍ଗରେ ଆସିଛି, ସନ୍ଦେହଟା କିଏ ବିଦୃତ କରିପାରିବେ? ନନ୍ଦ ମହାରାଜ। ଜୀବର ଯେତେ ଦୋଷ ରହିଛି ସବୁ ବିଦୂରିତ କରିପାରିବେ କେବଳ ଜଣେ ଏଇଭଳି ଭଗବାନଙ୍କୁ ଭଲ ପାଇଥିବା ଜଣେ ଜୀବ। ଭକ୍ତ ଗୁରୁ ସାଧୁ ଯୋଉ ତାଙ୍କୁ କାହିଁକି ଏତେ ବଡ଼ ପୂଜା କରାଯାଏ? କାହିଁକି? ଏଟା କଣ ଗୋଟେ ପଦବୀ? ଇଏ କଣ କିଛି ବହୁତ ପାଠ ପଢାପଢି କରିଦେଲେ, ବହୁତ ଶାସ୍ତ୍ର କରିଦେଲେ ଜଣେ ସେ ପଦବୀ ପ୍ରାପ୍ତ ହୁଏ? ସେଇ ନନ୍ଦଙ୍କ ଭଳି ଜଣେ ପ୍ରେମିକ, ତାଙ୍କ ହୃଦୟରେ ଭଗବାନଙ୍କୁ ଭଲ ପାଇବା ପାଇଁ ତାଙ୍କ ହୃଦୟ ହଉଛି କେବଳ କାନ୍ଦୁଛି ଦିନ ରାତି। ଭକ୍ତ ଯୋଉ କାନ୍ଦେ କାହିଁ କାନ୍ଦେ? ପ୍ରଭୁଙ୍କୁ ଯୋଉ ଭକ୍ତ ଯୋଉ କ୍ରନ୍ଦନ କରେ କାହିଁ କ୍ରନ୍ଦନ କରେ? ଚୈତନ୍ୟ ମହାପ୍ରଭୁ କାହିଁ କାନ୍ଦୁଥିଲେ? ଜଣେ ଭକ୍ତ କାନ୍ଦିବ, ମୁଁ କିନ୍ତୁ କୃଷ୍ଣ ଆପଣଙ୍କୁ ଦେଖିବି ପାଇବି, ଇଏ ବି ଆମ ରାସ୍ତାର କଣ୍ଡମ, ଆମେ ବି ନିନ୍ଦା କରୁ, କୃଷ୍ଣ ମୁଁ ତୁମକୁ ଦେଖିବି ନା, ଇଏ ନୁହେଁ। ମୁଁ ଯେଭଳି ଭଗବାନଙ୍କୁ ଭଲ ପାଇବା କଥା, ଯେଭଳି ସେବା କରିବା କଥା, ମୁଁ ସେଇଟା କରିପାରୁନି। ଧିକ୍ ମୋର ଜୀବନ, ଧିକ୍ ମୋର ପ୍ରାଣ ଧନ, ସାଧାରଣ ନିଜେ କହୁଛ। ମୁଁ ଯେମିତି ଭଲ ପାଇବା କଥା, ସେ ପ୍ରଚୁର ଭଲ ପାଉଥିବ, ବହୁତ ଭଲ ପାଉଥିବ, ବହୁତ ସେବା କରୁଥିବ, ବହୁତ ଭଗବାନଙ୍କୁ ଡାକୁଥିବ, କିନ୍ତୁ ପ୍ରେମ ଏଭଳି ଏକ ଭଲ ପାଇବାର ଯେଉଁ ବସ୍ତୁ, ଭଗବାନଙ୍କୁ ଭଲ ପାଇବାର ଯେଉଁ ପ୍ରେମଟା, ଏତେ ବଡ଼ ସାଗର, ଯେମିତି ସାଗରରେ ତୁମେ ଡୁବ ମାରିଲେ କେଉଁଠୁ ତା ତଳ ପାଇବ? ସେଇଟା ହେଉଛି ସେଇ କ୍ରନ୍ଦନ ଯେଉଁ ଦିନ ରାତି ଚୈତନ୍ୟ ମହାପ୍ରଭୁ ନିଜେ ଭଗବାନ ଆସି କାନ୍ଦୁଥିଲେ ନା, ଭଗବାନ ଦେଖେଇ ଦେଇଗଲେ ଦେଖ ପ୍ରେମଟା କେମିତିକା ଜିନିଷ, ଦିନ ରାତି ବସି କାନ୍ଦୁଥିଲେ, ବକ୍ଷ ଭିଜୁଥିଲେ, ଯେମିତି ରାଧାରାଣୀଙ୍କର ବକ୍ଷ ଭିଜିଯାଏ, ସେ କେବଳ କୃଷ୍ଣ ପାଇଁ କାନ୍ଦୁ, କିନ୍ତୁ ମୁଁ ଭଲ ପାଇପାରୁନି, ମୋର ଭଲ ପାଇବାଟା କହୁଛନ୍ତି ନା ରାଧାରାଣୀ, ସେଟା କପଟ ପ୍ରେମର ଗନ୍ଧ, ସୁସୌଭାଗ୍ୟ ପ୍ରଖ୍ୟାପନ କରି ତେବେ ରୋଦନ। ସମସ୍ତେ କହୁଛନ୍ତି ରାଧାରାଣୀ, ରାଧା ହେଉଛନ୍ତି ବହୁତ ବଡ଼ କୃଷ୍ଣଙ୍କର ସେବିକା, କିନ୍ତୁ କାହିଁକି ନା ମୁଁ ସବୁବେଳେ କାନ୍ଦୁଛି ଦିନ ରାତି, ରାଧାରାଣୀ କହୁଛନ୍ତି ମୁଁ ଦିନ ରାତି କାନ୍ଦୁଛି, କିନ୍ତୁ କେହି ଜାଣନ୍ତିନି। କପଟ ପ୍ରେମର ଗନ୍ଧ, ମୋ ହୃଦୟରେ କପଟ ପ୍ରେମର ଗନ୍ଧ ବି ନାହିଁ, ରାଧାରାଣୀଙ୍କର ଏଟା ବାକ୍ୟ। ଆମେ କ'ଣ ଭକ୍ତି କରିଛେ, କ'ଣ ଟିକେ ଠାକୁରଙ୍କୁ ଡାକି ଦେଇ କେତେ ବଡ଼ ଅଭିମାନ ନେଇକି ଆମେ ବଞ୍ଚିଛେ, କେବଳ ଗୋଟେ ଅଭିମାନର ସୁଖରେ ଆମେ ଆଜି ତିଳକ ମାଳି ମାରିକି ବଞ୍ଚିଛେ। ଏ ଶାସ୍ତ୍ରର ବିଚାର, ପ୍ରେମର ଦିଗକୁ ଦେଖି ଜଣେ ପ୍ରେମକୁ ବିଚାର କରିବ, ଯେଉଁମାନେ ଭଲ ପାଉଥିଲେ ଭଗବାନଙ୍କୁ, ତାଙ୍କର ଭଗବାନଙ୍କୁ ଭଲ ପାଇବା ଆଉ ଆମର ଭଲ ପାଇବାର କ'ଣ ଅଛି, କ'ଣ ପାର୍ଥକ୍ୟ ରହିଛି? ରାଧାରାଣୀ ଏ କଥା କହୁଛନ୍ତି, କପଟ ପ୍ରେମ ସୁଧାର, କପଟ ପ୍ରେମ ନୁହେଁ, କପଟ ପ୍ରେମର ଗନ୍ଧ ମୋ ହୃଦୟରେ ବି ନାହିଁ। ତାହେଲେ ରାଧାରାଣୀ କିଏ ପଚାରିବେ, ତାହେଲେ ଦୁଇ ଦିନ ରାତି କାହିଁ କାନ୍ଦୁଛ? ମୁଁ କାନ୍ଦୁଛି କାହିଁକି, ସୁସୌଭାଗ୍ୟ ପ୍ରଖ୍ୟାପନ ତବେ କରି ଏ ରୋଦନ। ଚୈତନ୍ୟ ମହାପ୍ରଭୁ ଦିନ ରାତି କାନ୍ଦୁଥିଲେ ଏଇ କଥା କହିକି, ମହାପ୍ରଭୁ କାନ୍ଦୁଥିଲେ ଏଇଥିପାଇଁ ଯେ ମୁଁ ଆପଣଙ୍କୁ ଭଲ ଭାବରେ ଭଲ ପାଇପାରୁ ନାହିଁ, ମୁଁ କେବେ ଭଲ ପାଇପାରୁ। କାହିଁ କାନ୍ଦୁଛନ୍ତି ନା, ସୁସୌଭାଗ୍ୟ ପ୍ରଖ୍ୟାପନ, ମୁଁ କାନ୍ଦିଲେ ଲୋକ ମୋତେ ବଡ଼ ବୋଲି କହିବେ, ମୋ ଭାଗ୍ୟକୁ ଦେଖ, ରାଧା ଆଜି କୃଷ୍ଣଙ୍କ ପାଇଁ କାନ୍ଦୁଛି, ମୁଁ ଏଇଥିପାଇଁ କାନ୍ଦୁଛି। ରାଧାଙ୍କର ସେଥିପାଇଁ କାନ୍ଦୁଥିଲେ, ମୁଁ ତ ଭାଗ୍ୟବତୀ ବୋଲି ଲୋକ କହିବେ ଯେ ରାଧା କୃଷ୍ଣଙ୍କୁ ସବୁବେଳେ ଝୁରି ହେଉଛନ୍ତି, ଏ ପ୍ରଶଂସା ପାଇବା ପାଇଁ ମୁଁ କେବଳ କାନ୍ଦୁଛି, ମୋ ସୌଭାଗ୍ୟକୁ ବଡ଼ କରିବା ପାଇଁ, ମୋ ପ୍ରେମ ମୋ ହୃଦୟରେ ନାହିଁ। ଯଦି ପ୍ରେମର ଭଗବାନଙ୍କୁ ଭଲ ପାଇବାର ଯେଉଁ ଜିନିଷଟା ବିଚାର କରାଯାଏ, ଆମ ହୃଦୟରେ ସେଟା ନାହିଁ, ସେଟା ନାହିଁ। ଗୋଟେ ଛୋଟ ଛୋଟ ପିଲାକୁ ଆମେ କହିବା ତୁ କାମ କ'ଣ, ତାକୁ ଯେତେ ପ୍ରକାର କହିଲେ କାମର ସଂଜ୍ଞାଟାକୁ ସେ କେବେ ବୁଝିପାରିବନି, କାରଣ ତା ହୃଦୟ ଭିତରେ ସେଟା ନାହିଁ, ତା ଭାବନା ଭିତରେ ନାହିଁ, ତା ଚିତ୍ତ ଭିତରେ ନାହିଁ, ସେ ବୁଝି ପାରିବନି, ସେଟା କୌଣସି ପ୍ରକାର ଜିନିଷ ବୁଝିପାରିବନି। ସେଭଳି ଆମ ହୃଦୟ ଭିତରେ ସେ ପ୍ରେମଟା କ'ଣ ହେଇଯାଇଛି, କାମନା ହିସାବରେ ରହିଛି, ବୁଝିବାଟା ବି ଆମକୁ କଷ୍ଟ ହେଉଛି। ଏବେ କିନ୍ତୁ ଆମକୁ କ'ଣ କରାଯାଉଛି, ଏ ତ ଯେମିତି ଗୋଟେ ବୟସ ବୃଦ୍ଧି ହେଇଗଲେ ହୃଦୟରେ କାମ ଚାଲି ଆସୁଛି, ସେଭଳି ଆମର କ'ଣ ବୃଦ୍ଧି ହେଲେ ପ୍ରେମ ଆସିବ, କ'ଣଟା ବୃଦ୍ଧି ହେଲେ ଆମର ପ୍ରେମ ଆସିବ? ବହୁ ବର୍ଷ ଯେ ଭଜନ ସାଧନ ଆମେ କରିଦେଲେ ଆମ ହୃଦୟରେ ପ୍ରେମ ଆସିଯିବ, ବହୁତ ଦିନ ଆମେ କିଛି କ'ଣ କରିଦେଲେ ଯେ ଆମର ଗୋଟେ ହୃଦୟରେ ପ୍ରେମ ଆସିବ ନାହିଁ, ଏ ସ୍ୱାଭାବିକ ଯେଉଁ ଜିନିଷ ଆସିବ ଏଇଟା ଏଇ ସାଧୁଗୁରୁଙ୍କ ପ୍ରତି ଆନୁଗତ୍ୟ, ମହାପ୍ରଭୁଙ୍କର ଗୌରଭକ୍ତ ଆଚାର୍ଯ୍ୟମାନଙ୍କ ପ୍ରତି ଆନୁଗତ୍ୟରେ, ପୂର୍ଣ୍ଣ ବିଶ୍ୱାସରେ, ଯେତେବେଳେ ଆମେ ସେବା କରିକି ଧୀରେ ଧୀରେ ତାଙ୍କର ଅନୁଗତରେ ଆମେ ସେବା କରିବା, ଭଗବାନଙ୍କର ଭଜନ କରିବା, ତାଙ୍କର କୃପାରୁ ପ୍ରେମ ଆବିର୍ଭାବ ହେ, ପ୍ରେମ ଇଏ ଆବିର୍ଭାବ ହେ। ଜୀବର ସ୍ୱାଭାବିକ ଭାବରେ ଭଗବାନଙ୍କ ପ୍ରତି ପ୍ରେମ ନାହିଁ, ଜୀବ କାହାର ନୁହେଁ। ଯଦି ଗୋଟେ ବିଚାର କରାଯାଏ, ଜୀବ କାହାର ନୁହେଁ, ଜୀବ ହଉଛି କେବଳ ତାର, ତା କାମନାରେ ବସ, ସେ କାହାର ନୁହେଁ। ଆଜି ଭଲ ପାଉଛି ବାପାକୁ, କାଲି କଣ କରିବ? ନାଇଁ ବାପା ମୋର ଦେଖୁ ନା, ବିବାହ ଯିବି ସାଙ୍ଗେ ସାଙ୍ଗେ କହିବେ, ନାହିଁ ରହିବିନି, ଭାଇ କଥା ରହିବିନି, ବାପା କଥା ରହିବିନି। ଆଉ ଜୀବ ସେ ଆଜି କାହା କଥା ରହିବିନି, ସ୍ୱାମୀ ସ୍ତ୍ରୀ ଦିଜଣ ସାଙ୍ଗ ରୁହ, ସେ ବି କହିବେ ନାହିଁ ମୋ ସ୍ୱାମୀ କଥା ରହିବିନି। ଜୀବ କାହାର? ଜୀବ ତା କାମନାର ବସ, ଜୀବ କାହାର ନୁହେଁ। ତାକୁ ଯେଉଁଟା ଭଲ ଲାଗୁଛି, ତାର ଇନ୍ଦ୍ରିୟମାନଙ୍କୁ ଯେଉଁଟା ଭଲ ଲାଗୁଛି, ତାର ମନକୁ ଯେଉଁଟା ଭଲ ଲାଗୁଛି, ସେଇଟାକୁ ହିଁ ଶ୍ରେଷ୍ଠ କରିବ, ସେଇଟାକୁ ସେ ପୂରଣ କରିବା ପାଇଁ ଚାହିଁବ। ତେବେ ଜୀବ କାହାର ନୁହେଁ, ଏଇଥିପାଇଁ ହିଁ ଏ ସଂସାର ଭିତରେ ସେ ପଡ଼ି ପଡ଼ିକା ସେ ଲେଖିଲେ ନା, ମାୟାର ବସେ ଯାଚ୍ଛ ବସେ ଖାଚ ହବ ଡୁବୁ ଭାଇ, ରାଧା କୃଷ୍ଣ ବୋଲ ବୋଲ ବୋଲରେ ସବାଏ, ମାୟାର ଭାସି ଯାଉଛୁ ତୁମେ। ବ୍ୟବହାରିକ ଜୀବନ ଯଦି ଜୀବ ଜୀବ ଦେଖିବ କଣ ସଂସାର, ସେଥିପାଇଁ ସେ ଲେଖିଲେନି କାହିଁକି ଆସୁଛୁ, ଗୋଟେ ଓଡ଼ିଆର ଭଜନ ନଥିଲା ଲୋକ ଗାଆନ୍ତି, କାହିଁକି ଆସୁଛୁ ମନ କିଶନ, ସବୁ ଖଞ୍ଜଣି ବଜେଇକି ଗାଆନ୍ତି, ଆସିଛୁ ଲଙ୍ଗଳା ହେଇ ଯିବୁ ଶୂନ୍ୟ ହୋଇ, ଏଭଳି ମାୟାବତୀ ଲେଖିଛି, ଆସିଛୁ ଲଙ୍ଗଳା ହେଇକି ତୁ ଛାଡ଼ି ଶୂନ୍ୟ ହେଇକି ଚାଲିଲୁ। ବ୍ୟବହାରିକ ଜୀବନ ଦେଖ କିଛି ରହିବନି, ଆଗରୁ ତ ମରଣ ହଉଥିଲେ ତ ବହୁତ ଭଲ ହଉଥିଲା, ଆଗରୁ ମରିଗଲା ପରେ ବାପା ବାପାଙ୍କର ଫଟୋ ରହୁଥିଲା, ଲୋକ ଏ ଯୋଉ କଣ କରାହଉଥିଲା, ସେଟା ସାଧା ଦିନରେ ସବୁ ଘର ବନ୍ଧୁ ବାନ୍ଧବ ଆସୁଥିଲେ ଭଲ ବନ୍ଧୁ କରୁଥିଲେ। ଆଜି ଲୋକ ମରିଗଲେ ଦଶ ଦିନ ପୁରା ମନ ନଥିବ କେହି ନାହିଁ, ଆଗରୁ ବର୍ଷ ବର୍ଷ ଚର୍ଚ୍ଚା ହଉଥିଲା, ଏ ଲୋକଟା ଚାଲିଗଲା, ଗାଁର ଭଲ ଲୋକଟା ଥିଲା, ସବୁ କରିଛି ଇଏ କରିଛି ତା କରିଛି, ସେମାନେ ଦେଶ ପାଇଁ କରୁଛନ୍ତି, କମସେ କମ ତାଙ୍କ ନାଁ ସବୁ ରୋଡ୍ ଲେଖା ହେଇଯାଉଛି, କଣ ଲେଖା ହଉଛି, ନେତାଜୀ ସୁଭାଷ ବୋଷ ରୋଡ୍ ଏୟାରପୋର୍ଟ ତାଙ୍କ ନାଁରେ ଲେଖା ହେଇଯାଉଛି, ଲୋକ ତାଙ୍କୁ ସ୍ମରଣ କରିବେ ବୋଲି ଦେଶ ପାଇଁ କିଛି କରୁଛନ୍ତି। କାହା ପାଇଁ କିଛି କଲେ ତୁମକୁ ସ୍ମରଣ କରିବେ, ଆଜିକାଲି ଦୁନିଆ ଏମିତି ହେଇଗଲା କିଛି ନାହିଁ। ବ୍ୟବହାରିକ ଜୀବନ ବହୁତ ଖରାପ ହେଇଗଲା, କାହିଁକି ବେଦାନୁଗାମୀ ଲୋକ ହେଲେନି, ପୁରାଣ ହିସାବରେ ଜୀବନ ଚଳିଲେନି। ଆଉ ବେଦାନୁଗାମୀ ପରେ ଇଏ ହଉଛି, ଇଏ ହଉଛି ଆମର କେବଳ ଷ୍ଟାଣ୍ଡାର୍ଡ ହଉଛି, ଭଗବାନ ସେ ପ୍ରେମଟାକୁ ସୂଚନା ଦେଲେ। ବେଦ ବେଦାନ୍ତ ସବୁ କହୁଥିଲେ ନା, ନାରଦମୁନି ଦୁଃଖରେ ରହିଲେ, ନା ସରି ବ୍ୟାସ ଦୁଃଖରେ ରହିଲେ, ଜୀବ ଦୁଃଖରେ କାହାକୁ ଧ୍ୟାନ କରିବ, ଗୁରୁଙ୍କୁ। ଆରେ ମୁଁ ସବୁ ରଚନା କଲି କିନ୍ତୁ କାହିଁକି ମୁଁ ସୁଖ ପାଉନି, ଗୁରୁଙ୍କୁ ଧ୍ୟାନ କଲି, ନାରଦମୁନିଙ୍କର ଆବିର୍ଭାବ ହେଇଗଲା। ଆଉ ବେଦ ପୁରାଣ ସବୁ ମୁଁ ରଚନା କଲି କାହିଁକି ସୁଖୀ ହଉନି, ନାରଦାସି କଣ କହିଲେ, ଭାଗବତ ତୁମେ ରଚନା କର, ନିର୍ମଳ ପୁରାଣ। ଆଉ ଏଥିରେ ପୁରାଣ ମାନଙ୍କରେ ମହାଭାରତ ପର୍ଯ୍ୟନ୍ତ ଭକ୍ତିକି କଣ କରାଯାଇଥିଲା, ଗୌଣ କରାଯାଇଥିଲା, ବ୍ୟବହାରିକ ଜୀବନ ଧର୍ମ ଅର୍ଥ କାମ ମୋକ୍ଷକୁ ମୁଖ୍ୟ କରାଯାଇଥିଲା, ଧର୍ମ ଅର୍ଥ କାମ ମୋକ୍ଷ ପାଇଁ ହିଁ ଭକ୍ତି ବ୍ୟବହାର କରାହଉଥିଲା। ଯେତେବେଳେ ଭଗବତ ଉପାସନା କୁହାଯାଇଛି ସେତେବେଳେ କୁହାଯାଏ ପୁଣ୍ୟ ଟିକେ ପାଇବୁ, ଏଥିପାଇଁ ଠାକୁରଙ୍କୁ ଡାକ, ତୋର ଉଦ୍ଧାର ହେଇଯିବ ତ ଠାକୁରଙ୍କୁ ଡାକ, ପଇସା ପାଇବୁ ଠାକୁରଙ୍କୁ ଡାକ, ବ୍ୟବହାର ଭକ୍ତିଟା ବ୍ୟବହାର ହେଇଥିଲେ କେଉଁଥିପାଇଁ, ଯେତେବେଳେ ଭକ୍ତିର ଉପଦେଶ ଦେଇଥିଲେ ଧର୍ମ ଅର୍ଥ କାମ ମୁଖ୍ୟତଃ ମୁଖ୍ୟ ପାଇଁ, ଏ ପ୍ରେମ ଶବ୍ଦଟା ବ୍ୟବହାର ଭଗବାନଙ୍କୁ ଭଲ ପାଇବାର ଅଛି, ମୋର କିଛି ଆବଶ୍ୟକ, ସର୍ତ୍ତ ବିହୀନ ପ୍ରେମମୟ ସେବା, ଏଇଟାକୁ ତୁମେ କେବଳ ଭାଗବତ ରଚନା କରିବ। ସେଥିପାଇଁ ଏ ପରମହଂସ ସଂଗୀତ ହେଲେ ନା, ପରମହଂସ ମାନଙ୍କର, ଏ ସାଧାରଣ ଜୀବନ ନୁହେଁ ଭାଗବତ, ସାଧାରଣ ଜୀବନ ନୁହେଁ, ଏ କେବଳ ପରମହଂସ ମାନେ ଯେଉଁମାନେ ଜଗତରୁ ସମ୍ପୂର୍ଣ୍ଣ ଅଲଗା ସେମାନେ ଏଟା ରିଲିସମେଣ୍ଟ କରିବେ। ଏଇଟା ଟିଚିଂ ସେୟା, ଭାଗବତର ଯେଉଁ ସିଦ୍ଧାନ୍ତ ସବୁ ସେୟା, ଆମେ ଲୋକଙ୍କୁ କ'ଣ କରିବା, ଗୋଟେ ବ୍ୟବହାର ଜୀବନରେ ଅଛି ନା, ତାଙ୍କୁ ଏସବୁ ଜିନିଷ କଲେ ସେ ଡିଷ୍ଟର୍ବ ହେଇଛି, ସେଥିପାଇଁ ଭାଗବତଟା ଖାଲି ଗୋଟେ ଶ୍ଳୋକ ପଢ଼ିଦେଇ ତାଙ୍କ ପିଲା ଛୁଆ ସଂସାର କେମିତି ଭଲ ରହିବେ, ତାଙ୍କୁ କେମିତି ଟିକେ ଠାକୁରଙ୍କୁ ଡାକିବେ ତାକୁ କହିବାକୁ ପଡ଼ିବ, ଭାଗବତର ପରମହଂସମାନଙ୍କର, କାରଣ ଏଥିରେ ଭଗବାନ ଗୋଟେ ସୂଚନା ଖାଲି ଗୀତାରେ ଦେଇକି ଚାଲେ। ମହାଭାରତର ସାରା ହେଲେ କିଏ, ଭଗବତ ଗୀତା, ଗୀତାର ଲାଷ୍ଟରେ ଗୋଟେ କନକ୍ଲୁଜନ ଦେଇଦେଇଥିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ, ଏତିକି କହିଥିଲେ, ସବୁ ଧର୍ମଟା ତୁମେ ଛାଡ଼ିବ। ଭକ୍ତି ସେଠି ରହିଛି, ମହାଭାରତର ଭକ୍ତି କଥା ରହିଛି, ସବୁବେଳେ ଗୌଣ ହେଇକି ରହିଲେ, ଭକ୍ତି ବାରମ୍ବାର କୀର୍ତ୍ତିତ ହେଲେନି, ତେଣୁ ଏସେନ୍ସ କିଛି ତୁମେ ପାଇବନି। ଲୋକ ଦେଖୁନ ମହାଭାରତ ପୁରା ଶୁଣିବେ, ଦେଖିଲେନି ମହାଭାରତ କଣ କହିବେ, କର୍ଣ୍ଣ ପ୍ରତି ଅନ୍ୟାୟ ହେଲା। ଗୀତା, ଗୀତା ଯଦି ଶୁଣିଲେ ଗୀତାବାଣୀ ତାର ଶିକ୍ଷା କଣ, କିଛି ମଣିଷ ଖାଲି ନ୍ୟାୟ ଅନ୍ୟାୟ। ରାମାୟଣ ସବୁ କରେ, ଭରତ ଚରିତ ଭଲ, ସବୁ ଭଲ, ଭଗବାନ ସୀତାକୁ କାହିଁକି ନିର୍ବାସନ କଲେ, ଏଇଭଳିଆ ଆସିବ ଲୋକଙ୍କର। ଭକ୍ତି ଯେଉଁଠି ଯେଉଁଠି ଯେଉଁ ଯେଉଁ ଭାବରେ ଅଛି, କାରଣ ଅନ୍ୟ ଅବତାର ସବୁ ମୁକ୍ତି ପର୍ଯ୍ୟନ୍ତ, ଅନ୍ୟ ଅବତାର କାଳ ମୁକ୍ତିର କୀର୍ତ୍ତି ଆଉ କିଛି ନାହିଁ। ସୀତା ରାମଙ୍କ ଅବତାରରେ କଣ ଦିଆହଉଛି, କାହାକୁ ଉଦ୍ଧାର କଲେ, ଅହଲ୍ୟାକୁ ଉଦ୍ଧାର କଲେ, ଆଉ କଣ ତାଙ୍କ ନା ସେ ଜଟାୟୁ, ଜଟାୟୁକୁ ଉଦ୍ଧାର କଲେ, ସେ ଯୋଉ କଣ ଧୁନ୍ଦୁ ବିନା କଣ ଯୋଉ ତାର ହାଡ଼ ପଡୁଥିଲା, ମ ହାଡ଼ ପଡୁନଥିଲା, ତାକୁ ପାଦରେ ରାମଜୀ ଫୋପାଡ଼ି ଦେଲେ, ହଉ ହଁ ଧୁନ୍ଦୁ ବିନା କଣ ତା ନା, ତାକୁ ହେଲେ ସେ ହିଁ ତାକୁ ଯିଏ ସେ ଅସ୍ଥିକୁ ଯିଏ ଫୋପାଡ଼ି ପାରିବ ସେ ହିଁ ମାରିପାରିବ କାହାକୁ, ବାଳିକି। ସୁଗ୍ରୀବ କହିଲେ ମୁଁ କେମିତି ବିଶ୍ୱାସ କରିବି ଆପଣ, ଆପଣଙ୍କ ସାଙ୍ଗରେ ବନ୍ଧ କରିବି, ଆପଣ ପରାକ୍ରମୀ ବୋଲି ଜାଣିବି କେମିତି। ଭଗବାନ ଯେତେ ଅବତାର ଅଛି ସବୁ ମୁକ୍ତି ପର୍ଯ୍ୟନ୍ତ, ଯଦି ପ୍ରେମ ଦେବାଟା ଭଲ ପାଇବାଟା, ଯେଉଁ କୃଷ୍ଣଙ୍କୁ ଯଦି ଭଲ ପାଇବା, ଭକ୍ତି ଦେବା, ଏଇଟା ଭାଗବତର କୀର୍ତ୍ତି ତାହେଲେ। ସେଥିପାଇଁ ଇଏ ହେଲା ମହାପୁରାଣ, ମହାପୁରାଣ ଶ୍ରୀମଦ ଭାଗବତମ ପରମହଂସ ସଂହିତା। ସେଥିପାଇଁ ଆରମ୍ଭ ଆଜ୍ଞା ଆରମ୍ଭ ହେଲା ଭାଗବତମ ପ୍ରଥମ ବନ୍ଦନା ପ୍ରାରମ୍ଭ, ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ମ ଚରଣାମ ସତମ ବେଦ୍ୟମ ବାସ୍ତବ ବସ୍ତୁ ଶିବଦମ ତାପତ୍ରୟନ ଉନ୍ମିଳନମ। ତିନି ତାପର ଉନ୍ମିଳନ ହେଇଯିବ, ବେଦ୍ୟ ବାସ୍ତବ ବସ୍ତୁ, କୃଷ୍ଣ ହେଉଛନ୍ତି ବାସ୍ତବ ବସ୍ତୁ, ଆଉ ସବୁ ବାସ୍ତବ, ଆଉ ତାର ଆମେ ଯାହା କରୁଛେ ସବୁ ଧର୍ମ ବହୁତ କରୁଛେ, ଧର୍ମ ପ୍ରଜିତ। ଇ ଭାଗବତ ମୁଁ ଯାହା ବର୍ଣ୍ଣନା କରିବି ବସ୍ତୁ ନିର୍ଦ୍ଦେଶ କରୁଛନ୍ତି, କାହା ବିଷୟରେ ଲେଖିବା ପାଇଁ ଯାଉଛି, ନିର୍ମଳ ଧର୍ମ ବାସ୍ତବ ବସ୍ତୁ କୃଷ୍ଣଙ୍କ ଉପରେ, ଆଉ ପ୍ରଜିତ ପ୍ରକୃଷ୍ଟ ରୂପେଣ ଉର୍ଜିତ, ଏ ଧର୍ମ ଅର୍ଥ କାମ ମୁଖ୍ୟ କିଛି ନାହିଁ, କେବଳ ଭଲ ପାଇବାଟା ଅଛି। ଯେପରି ଗୋପୀମାନେ ଭଲ ପାଉଥିଲେ, ଯେଭଳି ନନ୍ଦ ମହାରାଜ ଭଲ ପାଉଥିଲେ, ଯେଭଳି ଯଶୋଦା ମାତା ଭଲ ପାଉଥିଲେ, ବ୍ରଜବାସୀମାନେ ଯେମିତି ଭଲ ପାଉଥିଲେ, କେବଳ ଭଲ ପାଇବାର ଏଠି ଶିକ୍ଷା, କେମିତି ଭଗବାନଙ୍କୁ ଭଲ ପାଇବା, କାରଣ ଆଉ ଜୀବନର ସମସ୍ତ ସମସ୍ୟାର ସମାଧାନ ଏଥିରେ ହୁଏ। ଆଉ ବ୍ୟବହାରିକ ଜୀବନରେ କଣ ରହିଲା, ବେଦ ପୁରାଣରେ କଣ ରହିଲା, ତୁମର ଏଇଟା ଅସୁବିଧା ହଉଛି, ଏଇ ଯଜ୍ଞଟା କର, ଏମିତି ହଉଛି, ଏ ଦେଖୁନ ଏ ଯୋଉ ଲୋକମାନେ କୁଆକୁ ଖାଇବାକୁ ଦଉଛନ୍ତି, ଦଉନାହାନ୍ତି ପାରାକୁ ଖାଇବାକୁ ଦଉଛନ୍ତି, ସକାଳେ ଦେଖିନ ଲୋକ କାହିଁକି ଦଉଛନ୍ତି, ଏଇଟା କୋଉଠି ଅଛି, ପୁରାଣ ମାନଙ୍କର ଅଛି, ତୁମେ ଅପୁତ୍ରିକ ଅଛ, ଏଠି ପୋଖରୀ କଳ ଅଛି, ମହାଭାରତରେ ବୃକ୍ଷ ଲଗେଇବା, ଗଛ ଦେଖ ଗୋଟେ ଲୋକ ଗଛ ଲଗାଉଥିବେ, କୂଅ ଖୋଳୁଥିବେ, ପୋଖରୀ ଖୋଳିବେ, ପୂର୍ତ୍ତ ତାକୁ କୁହନ୍ତି, ପୂର୍ତ୍ତ ପୁଣ୍ୟକର୍ମ କରିବେ, ଏ ହସ୍ପିଟାଲ କରିବା, ସ୍କୁଲ କରିବା, ଏସବୁ ଅଛି ନା, ଆଉ ପୁରାଣ ମାନଙ୍କର ଅଛି, ଏଇଟା କଲେ ପୁଣ୍ୟ ପାଇବେ। କିନ୍ତୁ ଏଇ ଯୋଉ ଭଲ ପାଇବାଟା ଯୋଉ ରହିଛି, ଏଇଟା କେବଳ ଭାଗବତରେ ଅଛି। ଜୀବ ଭଗବାନଙ୍କୁ ଭଲ ପାଇ ଶିଖିଲେ ଭଲ ପାଇପାରୁନି ବୋଲି ଏତେ ଆଚାର୍ଯ୍ୟମାନଙ୍କର ମୁଖରେ ବା ଆଚାର୍ଯ୍ୟମାନଙ୍କର ଦ୍ୱାରା ଶାସ୍ତ୍ର ଏତେ ଯୋଉ ଯୋଉ ଟୀକା ଟିପ୍ପଣୀ ସବୁ କାହିଁକି ରଚନା କରା, ଆଚାର୍ଯ୍ୟମାନେ କାହିଁକି ସବୁ ଆଗ ରଚନା କଲେ, ଏଇ ଗୋସ୍ୱାମୀମାନଙ୍କ ପାଖରୁ ସିଦ୍ଧସ୍ୱାମୀ ପ୍ରଥମେ ଗୀତାର ଟୀକା ରଚନା କଲେ, ଗୋସ୍ୱାମୀମାନଙ୍କର ସିଦ୍ଧସ୍ୱାମୀଙ୍କୁ ଫଲୋ କରିକି ସବୁ ଆଚାର୍ଯ୍ୟମାନେ ଟୀକା ରଚନା କଲେ, ମହାପ୍ରଭୁ ଆଦେଶ ଦେଲେ ତୁମେ ରଚନା କର। ଆଚ୍ଛା ମହାପ୍ରଭୁ କ'ଣ କରୁଥିଲେ, କେବଳ ହରିନାମ କରୁଥିଲେ, ସେ କାହିଁ କହିଲେ ଗୋସ୍ୱାମୀମାନଙ୍କୁ ତୁମେ ସବୁ ଶାସ୍ତ୍ର ସିଦ୍ଧାନ୍ତ ରଚନା କର ବୋଲି, କାହିଁକି ମୋତେ କୁହନ୍ତୁ। ନାମନାମକାରୀ ବହୁଦା ନିଜ ସର୍ବଶକ୍ତି ସ୍ତୋତ୍ରାର୍ପିତା ନିୟମିତ ସ୍ମରଣେନ କାଳେ ଏତା ଦୃଶି ତବ କୃପା ଭଗବାନ ମମାପି ଦୁର୍ଦୈବ ବିଦୃଶି। ଏ ଗୋଟିଏ ଶବ୍ଦକୁ ଧରିବ, ଏ ଦୁର୍ଦୈବ ସ୍ୱଭାବ, ଭଗବାନ କରୁଣା କରିକି ନାମ ରୂପରେ ଆସିଲେ, ଯାହାଙ୍କୁ ଆମେ କେବଳ ନାମ କଲେ ସବୁ ଧର୍ମ ଅର୍ଥ କାମ ମୋକ୍ଷ ସବୁ ମିଳିଯିବ, ଆଉ ନାମର ମହିମା ଯେ ଅବିଦିତ ଭାରତ ବର୍ଷରେ ବା ଆମେ ଆମକୁ ତା ନୁହେଁ, ନାମର ମହିମା କିଏ, ହନୁମାନଙ୍କ ନାମର ମହିମା କିଏ ଜାଣନ୍ତି, ବାଲ୍ମୀକିଙ୍କ କିଏ ଜାଣନ୍ତିନି, ସମସ୍ତେ ନାମର ମହିମା ଜାଣିଛନ୍ତି କିନ୍ତୁ କିଏ ନାମ କରିପାରିବେ, କାହିଁକି ଗୋସ୍ୱାମୀମାନଙ୍କୁ କହିଥିଲେ ନା ମହାପ୍ରଭୁ କହିଲେ ନା ସବୁ ଭକ୍ତି ପରା ଅର୍ଥ କରିବ, ସନାତନ ଗୋସ୍ୱାମୀ ଯେତେବେଳେ ସନାତନ ଶିକ୍ଷା ଦେଉଛନ୍ତି କେଶାବତାର କଣ ବିରୁଦ୍ଧ ସିଦ୍ଧାନ୍ତ ସବୁ ରଚନା କରିବ, ଭକ୍ତିକୁ ଭକ୍ତି ଗ୍ରନ୍ଥ ରଚନା କରି କାହିଁକି ମହାପ୍ରଭୁ ଆଦେଶ ଦେଲେ ସବୁ ଆମ ଭଳିଆ ଏଇ ସନ୍ଦେହ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସନ୍ଦେହ ଆସିବ ଆଉ ମହାପ୍ରଭୁ କଣ କରୁଥିଲେ କିଛି ନାହିଁ କେବଳ ନାମ ଦିନ ରାତି ହରେ କୃଷ୍ଣ 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 ହରେ 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 ରାମ ରାମ ଏତିକି ଆଉ କିଛି ନାହିଁ ଏତିକି କାହିଁ କରିପାରୁନା ବିଭିନ୍ନ ସନ୍ଦେହ ମୋର ଏଇଟା କର୍ତ୍ତବ୍ୟ ମୋଟା କରିବା ଦରକାର ମୋର କଣ ଆବଶ୍ୟକତା ଦେହର ଧର୍ମ ବ୍ୟବହାରିକ ଜୀବନ ସବୁ ଢାଙ୍କି ପକାଉଛି କଳିଯୁଗରେ କଣ ବ୍ୟବହାରିକ ଜୀବନଟା ପ୍ରାଧାନ୍ୟ ହେଇଗଲାଣି ଏଇଟା ସତ ବି ତାଙ୍କୁ କଣ କରିବେ ବର୍ତ୍ତମାନ ଲୋକ ଯୋଉ କଷ୍ଟରେ ଅଛନ୍ତି ଗୋଟେ ପିଲା ଛୁଆ ଅଛି ତୁମେ ଗାଁ ଗାଁ ସ୍କୁଲରେ ପାଠ ପଢେଇ ପାରିବନି ତାଙ୍କୁ ଗୋଟେ ଏଜୁକେସନ ଦେବାକୁ ପଡିବ ନଦେଲେ ସେ ତୁମକୁ କଣ କହିବେ ଏଇଟା ଅକର୍ମାନ୍ୟ ଏଇଟା ଆମ ପିତା ଗୋଟେ ଅକର୍ମାନ୍ୟ ସ୍ତ୍ରୀ ଭଲ ପାଇପାରିବନି ତୁମକୁ ଧନ ରୋଜଗାର କରିବାକୁ ପଡିବ ବନ୍ଧୁ ବାନ୍ଧବ ତୁମ ପରିବାର ରହିଛ ମାନେ ତାଙ୍କୁ ସବୁ ସନ୍ତୁଷ୍ଟ କରିବାକୁ ପଡିବ ବ୍ୟବହାରିକ ଜୀବନଟା ଏତେ ଜଟିଳ ହେଇଗଲାଣି ଗୋଟେ ଲୋକ କରିବ କଣ ଭଜନ ଭକ୍ତି କଣ କରିବ ସରଳ ସିମ୍ପୁଲ ଲିଭିଂ ନାହିଁ ନା କାହାର ସରଳ ଜୀବନ କାହାର ଅଛି କାହାର ସରଳ ଜୀବନ ଆଗରୁ ଗୋଟେ 1000 ଟଙ୍କାର ଗୋଟେ ଲୋକ ଘର ଚଳୁଥିଲା ବର୍ତ୍ତମାନ 1000 ଟଙ୍କା ହଉଛି ଗୋଟେ ଘରର ମୋବାଇଲ ଖର୍ଚ୍ଚ ସେ ଗୋଟେ ଜଣେ ଫୋନ କରିଦେଲେ ମୁଁ ତାକୁ ପଚାରିଦେଲି ସେ ସାଙ୍ଗଟା ସେ ଗୋଶାଳ ବିଷୟରେ ପଚାରିଦେଲି 3 ମାସ ତଳେ ମୁଁ କିରି ଏଇଟା ଗୋଟେ କାମ ମୋବାଇଲ ତୁ ଫୋନ କରୁଛୁ ନା ମୋ ଝିଅର ଗୋଟେ ମାନେ ତୋର କେତେଟା ଝିଅ ନା 2ଟା ଝିଅ ମୋର କେତେଟା ମୋବାଇଲ ତୁମ ଘରେ ନା ମୋର ଗୋଟେ ମୋ 2ଟା ଝିଅର 3ଟା ଯଦି ଝିଅ 2ଟା ଝିଅ ବାପର ଗୋଟେ ମୋବାଇଲ ତାହେଲେ କେତେଟା ହେଲା 3ଟା ମୋବାଇଲ ଖର୍ଚ୍ଚ କେତେ ଯାଉଥିବ ଆଉ କିଏ ଆଜିକାଲି ନେଟ୍ ନ ଦେଖୁଛି 1000 ଟଙ୍କା 1000 ଟଙ୍କା ଲୋକ ଚଳୁଥିଲେ 1000 ଟଙ୍କା ପାଇଁ ସେ ଲୋକଟି ପରିଶ୍ରମ କରିବ କି ନାହିଁ ବ୍ୟବହାରିକ ଜୀବନଟା କେତେ ଜଟିଳ ହେଇଗଲାଣି ସେ ଲୋକ ନାମ କଣ କରିବ ଭଗବାନ ଆଉ ସନ୍ଦେହ ଦୁନିଆ ମୁଁ ଠାକୁର ଡାକୁଛି କାହିଁକି ମୋତେ ପଇସା ମିଳୁନି ମୋର ପିଲା ଛୁଆ ଭଲ ରହିପାରୁନାହାନ୍ତି ସିଏ ଚୋରି କରିକି ବଦମାସ କରି ମୁଁ ଆମିଷ ଛାଡ଼ିଲି ଠାକୁର ଡାକିଲି ମୁଁ କଷ୍ଟ ପାଉଛି ସିଏ ତାର ଏଇ ଅଣ୍ଡା ବିକୁଛି ମାଛ ବିକୁଛି ଭଲ ରହୁଛି ଏସବୁ ଆସିବ ମହାପ୍ରଭୁ ଜାଣନ୍ତି ସେଥିପାଇଁ କହିଲେ ତୁମେ ଶାସ୍ତ୍ର ସିଦ୍ଧାନ୍ତ ଲେଖ ଏମାନେ ତ ନାମ କରିବେନି କମସେ କମ୍ ଯଦି ଆଙ୍କର ସନ୍ଦେହଟା ବିଦୂରିତ ହେଇଯିବ ଆଚାର୍ଯ୍ୟ ବାଣୀକି ଶ୍ରବଣ କରିବେ ଆଉ ଇଏ ତ ନିଜେ ପଢ଼ିବେନି ବା ପଢ଼ିକି ସାର କିଛି ପାଇବେନି ମହତ୍ତର ଅନୁଭବ ମହତ୍ତ ତାହେଲେ ଆସିବେ ସୂତ୍ର ଦେବେ ଆଚାର୍ଯ୍ୟମାନେ ଆସିକି ସୂତ୍ର ସବୁ ଦେଇଦିଅନ୍ତି ସରଳ ସୂତ୍ର ଏଇ ଏଇ ପଥଟା ତୁମେ ଧରିକି ଚାଲ ସେ ଆଚାର୍ଯ୍ୟଙ୍କ ଏ ଆଚାର୍ଯ୍ୟ ଅବତାର ଏ ପ୍ରଭୁପଦ ମହାରାଜ ଆଚାର୍ଯ୍ୟ ଅବତାର ତାଙ୍କୁ କୁହାଯାଏ ସେ ସରଳ ସୂତ୍ର ସେ ଶାସ୍ତ୍ରର ସେକୁ ଜିଷ୍ଟ ଇଂଲିଶରେ କୁହାଯାଏ କ'ଣ ସାରାତି ସାର ଯେଉଁ ସୂତ୍ରରେ ଜୀବ ସଫଳତା ପାଇବ ଭକ୍ତିରେ ସଫଳତା ପାଇବ ସେଥିପାଇଁ ଆଚାର୍ଯ୍ୟ ଅବତାର ଆମ ଟର୍ମ ଏଇଟା ଆମର ଗୋଡ଼ିଏ ଟର୍ମ ଆଚାର୍ଯ୍ୟ ଅବତାର ଭଗବାନ ଆଚାର୍ଯ୍ୟ ରୂପରେ ବପୁ ଧାରଣ କରିକି ଆସନ୍ତି ଆଚାର୍ଯ୍ୟଙ୍କୁ ଆବିଷ୍ଟ କରନ୍ତି କାରଣ ଆମ ଭଳିଆ ଜୀବର 1000 ସନ୍ଦେହ ଅଛି ଶାସ୍ତ୍ର ସନ୍ଦେହ ନୁହେଁ ତାର ନିଜର ଲାଇଫ ପ୍ରୋବ୍ଲେମ ଯେତିକି ରହିଛି ତା ଜୀବନ ଯେତିକି ମୁଁ ତ ଠାକୁରଙ୍କୁ ଡାକୁଛି କାହିଁକି ମୋ ମନ ସ୍ଥିର ହଉନି ମୁଁ ଏତେ ଡାକୁଛି ଠାକୁରଙ୍କୁ ମୋ ମନଟା କାହିଁକି ଭଲ ରହୁନି ଶାସ୍ତ୍ର ସିଦ୍ଧାନ୍ତ ଛାଡ଼ ଏ ଶାସ୍ତ୍ର ପ୍ରଶ୍ନ କିଏ ପଚାରୁଛି ଆଜିକାଲି ଆଜିକାଲି ସନ୍ଦେହ ହଉଛି କଣ ସବୁ ନିଜ ପ୍ରୋବ୍ଲେମ ମୋର କାହିଁକି ଏଟା ଅସୁବିଧା ହେଲା କାହିଁ ଏମିତି ହେଲା ପଡୁଛି କାହିଁ ମୋର ଅସୁବିଧା ହଉଛି କାହିଁକି ମୋର ଏମିତି ହଉଛି ସବୁବେଳେ ଖାଲି ମୋର ତାଠାରୁ ଟିକେ ଯିଏ ଆଡ଼ଭାନ୍ସ ସେ ପଚାରିବ କଣ ଆଉ ଶାସ୍ତ୍ର ସେ ପ୍ରଶ୍ନ ବର୍ତ୍ତମାନ ପଚାରୁନାହାନ୍ତି ରାମ କାହିଁକି ରାମଜୀ 9ମ ଦିନରେ ଜନ୍ମ ହେଲେ କୃଷ୍ଣ କାହିଁକି 8ମ ଦିନରେ ଜନ୍ମ ହେଲେ ଏ ପାଲା ପାଲା ଗାୟକ ପ୍ରଶ୍ନ ଶାସ୍ତ୍ର ସିଦ୍ଧାନ୍ତ କିଏ ପଚାରୁନାହାନ୍ତି ଯିଏ ଭଲ ପାଇବା ପାଇଁ ଚାହେଁ କେବଳ ଗୋଟିଏ ଜିନିଷ ଯିଏ ଭଗବାନଙ୍କୁ ଭଲ ପାଇବା ପାଇଁ ଚେଷ୍ଟା କରିବ ଆଚାର୍ଯ୍ୟ ଅନୁଗତରେ ଭଜନ କରିବ ତାର ଭଜନ ପ୍ରଭାବରେ ତାକୁ ଭଗବାନ ଯେଉଁ ଜ୍ଞାନ ଦେବେ ସେ ଜ୍ଞାନ ହେଉଛି ଭଗବାନଙ୍କୁ ଭଲ ପାଇବାର ଜ୍ଞାନ ନହେଲେ ଯୁକ୍ତି ତର୍କର ଯେଉଁ ଜ୍ଞାନ ଏଇଟା ହେଉଛି ଇଣ୍ଟେଲିଜେଣ୍ଟ ବା ବୁଦ୍ଧିଟାର ଏକ୍ସରସାଇଜ ଶାସ୍ତ୍ର ସିଦ୍ଧାନ୍ତ ଗୁଡ଼ା ତୁମେ କିଛି ପଢିବ ସିଏ କିଛି ପଢିବ ତ ତୁମେ କିଛି କହିଲେ ସିଏ କିଛି କହିବ ଅନୁଭବ କିଛି ନାହିଁ ମୋତେ ଅନୁଭବ ନାହିଁ ମହତ ଅନୁଭବ ନଥିଲା ପର୍ଯ୍ୟନ୍ତ ଗୋଟେ ଜୀବର କଲ୍ୟାଣ ହେବନି ସେଥିପାଇଁ ତୁମେ ଗୋଟେ ଭକ୍ତଙ୍କୁ ପଚାର 10ଟା ଭକ୍ତଙ୍କୁ ପଚାର କେତେଟା ଆନ୍ସର ପାଇବା ବୋଲି ତୁମେ କହିବ ମୋ ଘରେ ଏମିତି ଗୋଟେ ଅସୁବିଧା ହେଉଛି କ'ଣ କରିବା ସବୁ ଆମ ଆସିବ ସବୁ ଯେତେ ବାବା ଅଛନ୍ତି ଆମକୁ ପଚାରି ପଚାରି ମୋତେ ମୋତେ କହିବ ଦେଖ ସମସ୍ତଙ୍କର ଗୋଟେ 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 ମତ ଆସିବ କାହିଁକି ତାର ଯେତିକି ଅନୁଭବ ସେ ତାର କହୁଛି ସେ ଭୁଲ କହୁନି ତୁମେ କହିବା ଆଜ୍ଞା ମୋ ସ୍ତ୍ରୀ ସାନ ଗଣ୍ଡଳ ହେଉଛି ଗୋଟେ ମନେ ସପୋଜ କହିବ ମାତା ସାନ ଗଣ୍ଡଳ ହେଉଛି କ'ଣ କରିବା ତୁ ଆସି ପଚାର ଯେତେ ଆମର 10 ଜଣ ବାବା ଅଛନ୍ତି ପଚାର ଜଣ ଜଣ ଜଣକ ହୁଏ ତ ଘର ଛାଡ଼ି ପଳେଇ ଆସୁ ନା, ଜଣକ ହୁଏ ତ ଘର ଛାଡ଼ି ପଳେଇ ଆସୁ, ଆଉ ଜଣକ ତୁମେ ପଳା, ତୁମ ନୂଆ ଘରକୁ ପଳାଅ, ସେ ତାର ଯାହା ଅନୁଭବ ଆସିବ ସେ କହିବ, ଆଉ ଜଣକ ତୁମର ତ ସ୍କୁଲ ଅଛି, ସ୍କୁଲ ରୁମ୍ ଅଛି, ସ୍କୁଲରେ ଶୋଇଯାଅ, ଆଉ ଜଣକ ତୁମେ ମଠକୁ ପଳେଇ ଆସ, କିଏ କେତେ ପ୍ରକାର ଛାଡ଼ିକି ପଳା ବୃନ୍ଦାବନ, ଯୋଉ ଯାହାକୁ ଯାହାର ଯେତିକି ଅନୁଭବ ସେ ସେତିକି କହିବ, ଜଣେ ପର୍ଯ୍ୟଟନ ହେଇଯିବ ନା, କିନ୍ତୁ କିଏ କହିପାରିବ ଶାସ୍ତ୍ର ସିଦ୍ଧାନ୍ତ ହିସାବରେ ମହତ ଅନୁଭବ ପ୍ରମାଣ ଏ ବ୍ୟକ୍ତିର ଅଧିକାରଟା କଣ, ସେ କେଉଁ ସ୍ୱଭାବର ଆଉ କେଉଁ ଅଧିକାର ବ୍ୟକ୍ତି, ତେଣୁ ତାଙ୍କର କେଉଁଥିରେ କଲ୍ୟାଣ ହବ, ଏବଂ ସେଟା ଶାସ୍ତ୍ରୀୟ ଭିତ୍ତିରେ ହବା ଦରକାର, ଶାସ୍ତ୍ର ମର୍ଯ୍ୟାଦା ବି ଲଙ୍ଘନ ହବନି, ସେ ଲୋକ ବି ତାର ଧର୍ମ ବି ରହିବ ଆଉ ତାର କଲ୍ୟାଣ ବି ହବ, ଏଟା କିଏ କହିପାରିବ ମହତ ଅନୁଭବ, ଏଇଥିପାଇଁ ତ ଗୁରୁଙ୍କୁ ଯାଇ ସବୁ ପଚାରନ୍ତି, ଆଉ କାହିଁ ଗୁରୁଙ୍କୁ ପଚାରନ୍ତି, ଏମିତି ନୁହେଁ ଯେ ସବୁ ପ୍ଲାନ୍ ପତ୍ର କରିକି ଆସି ଗୁରୁଙ୍କୁ ଆଗରୁ ଦେବ, ଆଜ୍ଞା ମୁଁ ଏମିତି କରିବି, ଏଠି ଗୋଟେ ଘର କରିବି ତାର କରିବି, ଆପଣ ଟିକେ ଆସିବେ, ତୁ ତ ସବୁ ଯୋଜନା କରିକି ଆସୁଛୁ, ତୋର କେଉଁଥିରେ ମଙ୍ଗଳ ହେବ ତୁ ଜାଣିଥିଲୁ କି, ତୋର କେଉଁଥିରେ ମଙ୍ଗଳ ହେବ ତୁ ଜାଣିଛୁ, ତୁ ଘର ଦ୍ୱାରା ଫ୍ଲାଟ୍ ବନେଇ ଗୁରୁଙ୍କୁ ଡାକିବୁ, ଗୁରୁଦେବ ଆସନ୍ତୁ ଟିକେ ଭିଜିଟ୍ କରିକି ଯିବେ, ଯିବ ତାର ଯୋଜନା ସବୁ କରିଦେଉଛି, ତାର ଜାଣିନି କେଉଁଥିରେ ମଙ୍ଗଳ ହବ, ଏଥିପାଇଁ ଜୀବର ସନ୍ଦେହ ଆଜି ଏ କଥାଟା ପଡ଼ିଛି, ସନ୍ଦେହଟା ଜୀବର ସବୁବେଳେ ରହିବ, ସନ୍ଦେହ କିଏ ବିଦୂରିତ କରିପାରିବେ, ଶାସ୍ତ୍ର କରିପାରିବେ, କାହିଁକି ଶାସ୍ତ୍ର ପ୍ରତି ଜୀବର ବିଶ୍ୱାସ ନାହିଁ, ସେ କଣ ସେ ଗୋଟେ ଶାସ୍ତ୍ର ଗୋଟେ ଦିନ ଶୁଣିଦେଲା ପରେ ତାପରେ ଆଉ ଗୋଟେ ପୁତଳ ପଡ଼ିବ ପୁଣି ଆଉ ଗୋଟେ ସନ୍ଦେହ ଆସେ, ଦେଖନ୍ତୁ ପଢ଼ୁନା ଏଟା କାହିଁ ଏମିତି କୁହାହେଲା, ଏଟା କାହିଁ ଏମିତି କୁହାହେଲା, ଖାଲି ଏମିତି ହଉଥିବ, ଖାଲି ଖାଲି କାହିଁ କାହିଁ କାହିଁକି ଏଟା ଏମିତି କାହିଁ ହେଲା, ଏଟା କେମିତି କାହିଁ ହେଲା, ଏଠି ଏମିତି ଲେଖା ହେଲା, ସେଠି କାହିଁ ଏମିତି ଲେଖା ହେଲା, ଜୀବର ବିଶ୍ୱାସଟା ଦେଲା ତା ହୃଦୟ ଭିତରେ ନାହିଁ, ସେ ଯାହାଟା କରୁ ଆସିବନି, ଏ ଯୋଉ ଶାସ୍ତ୍ରଙ୍କୁ ବିଶ୍ୱାସ କରିବ, ଶାସ୍ତ୍ର କାହାର ବିସ୍ତାର ପରମାତ୍ମାଙ୍କର, ଆଚ୍ଛା ଭଗବାନଙ୍କୁ ବିଶ୍ୱାସ କରିବା, ଭଗବାନ କିଏ, ସେ ସ୍ୱୟଂ ପରମାତ୍ମା, ଭଗବାନ ନିଜେ ନା, ତାଙ୍କର ନଖରୁ ଶିଖ ପର୍ଯ୍ୟନ୍ତ ସବୁ ପରମାତ୍ମା, ତାଙ୍କୁ ବିଶ୍ୱାସ କରିବା ଜୀବର ହେଇପାରିବନି, ଶାସ୍ତ୍ରଙ୍କୁ ସେ ବିଶ୍ୱାସ କରିପାରିବନି କିମ୍ବା ଭଗବାନଙ୍କୁ ବିଶ୍ୱାସ କରିପାରିବନି, ଗୁରୁଦେବ କହୁଛନ୍ତି ପଏଣ୍ଟ ୱାନ୍, ଗୋଟେ ଅଷ୍ଟ୍ରେଲିଆ ଲେକ୍ଚର ମୁଁ କାଲି ଆଜି ଏଡିଟ୍ କରୁଥିଲି, ଗୁରୁଦେବ କହୁଛନ୍ତି ପଏଣ୍ଟ ୱାନ୍, ପଏଣ୍ଟ ୱାନ୍ ବୁଝିପାରୁଛ ତ କ'ଣ ଓଡ଼ିଆରେ କ'ଣ ହବ, ପଏଣ୍ଟ ୱାନ୍ ହଁ ଶତକଡ଼ା କେମିତି ହବ ଗୋଟେ ନାଇଁ ସେଟା ସେଟା ପଏଣ୍ଟ ୱାନ୍ କ'ଣ ଓଡ଼ିଆରେ ଗୋଟେ ପଏଣ୍ଟ ୱାନ୍ ଗୋଟେ ଏତିକି ଭାଗ ଲୋକଙ୍କର ଯେ କୃଷ୍ଣ ଯେ ହଁ ସାଧୁ କୃଷ୍ଣଙ୍କୁ ଦେଖିପାରୁଛି କୃଷ୍ଣ ଅଛନ୍ତି ଏ ବିଶ୍ୱାସ ନାହିଁ ଲୋକଙ୍କର, ପଏଣ୍ଟ ୱାନ୍ ପରସେଣ୍ଟ ଲୋକଙ୍କର, ସେତିକି ତ ହେଇଗଲେ ତୁମର କଲ୍ୟାଣ ହେଇଯିବ, ଆଉ ଆମେ ବଧ ଯିବାଟା ନା ଆମେ ସନ୍ଦେହ ଅଛି, ଆଉ ଟିକେ ଗୋଟେ ଗୋଟେ ଝମଡ଼ା ପଡ଼ିବ ନା କ'ଣ କହିବ, ଏତେ ଦିନ ସେବା କରିକି ଆଜି ପ୍ରଭୁ ମୋତେ ଏହା କଲେ, ଆଉ ବିଶ୍ୱାସ ନାହିଁ, କାହିଁକି ବିଶ୍ୱାସ ନାହିଁ, ହବ ନାହିଁ, ହବନି କେବେ ଶାସ୍ତ୍ର ଉପରେ ହବନି କିମ୍ବା ଭଗବାନ କି ହବ କେମିତି, ତାହେଲେ ଭଗବାନ କାହିଁକି ଆଉ ସାଧୁ ରୂପରେ ଆଏ, ଶାସ୍ତ୍ର ଗୁରୁ ଆତ୍ମା, ଶାସ୍ତ୍ର ଆଉ ଗୁରୁ ଆଉ ଆତ୍ମା ପରମାତ୍ମା, କୃଷ୍ଣଙ୍କ ଉପରେ ତାର ବିଶ୍ୱାସ ଆସିବନି, ଶାସ୍ତ୍ର ଉପରେ ଆସିବ, କାହା ଉପରେ କିଏ ବିଶ୍ୱାସ ଦେଇପାରିବେ, ଦି ଜଣଙ୍କୁ ଗୁରୁ ରୂପରେ ସେ ଆସିଲେ, ତାଙ୍କ କଥାଟା ସେ ନିଜେ କହିବେ ନା, ଆଉ ମୋ କଥାଟା କିଏ କିଏ କହିପାରିବେ, ମୁଁ କ'ଣ ଖାଇବି, ମୋତେ କୋଉଟା ପସନ୍ଦ ଲାଗୁଛି, ମୁଁ କହିପାରିବି ନା, ତୁମ କଥାଟା ତୁମେ କହିପାରିବ ନା, ଭଗବାନ କଥାଟା କିଏ କହିପାରିବ, ସେଥିପାଇଁ ଭଗବାନ କଥାର ବକ୍ତା କେହି ନାହାନ୍ତି, ଭଗବାନ ଆମେ ସମସ୍ତେ କହୁଛ ବକ୍ତା ବକ୍ତା ପ୍ରଭୁଙ୍କ କଥାର ବକ୍ତା କେହି ନାହାନ୍ତି, ତାଙ୍କ ନିଜ କଥାଟା କିଏ ଜାଣନ୍ତି, ତାଙ୍କ ନିଜ ଲୋକ ଜାଣନ୍ତି, ଆମେ କ'ଣ କରୁ ତାଙ୍କ ନିଜ ଲୋକ କଥାଟାକୁ କେବଳ ରିପିଟ୍ କରୁଛୁ, ତେଣୁ ଯେ ରିପିଟ୍ କଲେ ସେ ବକ୍ତା କେମିତି ହେଲା, ଆମେ ତାଙ୍କ ନିଜ ଲୋକ ଯାହା ସୁଖଦେବ କହିଛନ୍ତି ଯାହା ଆଚାର୍ଯ୍ୟମାନେ କହିଛନ୍ତି ଆମେ କେବଳ ସେଟା କହୁଛେ ନା, ଆଉ କପି କରିବା କପି କରି କୁହନ୍ତିନି, କପି କରି କରି କହିବା ସେ ଯାହା ଶୁଣୁଛି ସେଟା କହୁଛେ, ଟିକେ ଯୋଡ଼ି ହେଉଛି ଜଣେ ଟିକେ ଛିଡ଼ି ଯାଉଛି, କିନ୍ତୁ ଲାଇନ୍ଟା ସେୟା, ସେଥିପାଇଁ ଆସନଟା କୁହାହେଲା ବ୍ୟାସ ଆସନ, ବ୍ୟାସ ଆସନ କୁହନି ବ୍ୟାସ, ଭାଗବତ ସବୁ ପୂର୍ଣ୍ଣ କଲେ ବ୍ୟାସ ଇଏ କଥା ବ୍ୟାସ କୁହା କଥା ବ୍ୟାସ, ସ୍ପିକର ଇଂଲିଶରେ ସ୍ପିକର କୁହାଯାଉଛି ଆମ ସେଠି ଲାଗିବନି, କଥା ବ୍ୟାସ ଲାଗେ, ଦେଶାସନ ସେଠି ଭଗବାନ କଥା ତାଙ୍କ କଥାଟା କେବଳ ସିଏ ଜାଣନ୍ତି। ତାହେଲେ ଜୀବନ ଯୋଉ ବିଶ୍ୱାସଟା ଆସୁନି କିଏ ଦୂର କରିପାରିବେ? ତାଙ୍କ ପ୍ରତି ଯୋଉ ବିଶ୍ୱାସ କିଏ ଦୂର କରିପାରିବେ? ସିଏ ଦୂର କରିପାରିବେ। ତାଙ୍କରି ଲୋକ ଯେତେବେଳେ ଜଗତକୁ ଆସିବ ତାଙ୍କ ଉପରେ ଯିଏ ବିଶ୍ୱାସ ସ୍ଥାପନ କରିବ, ଏଇଟା ଏଇଟା କହିଛନ୍ତି ପ୍ରଭୁପାଦ, ଏଇଟା କହିଛନ୍ତି ଆଚାର୍ଯ୍ୟ। ଏଇଟା ତୁମର ଯେତେବେଳେ ଏଇ ବିଶ୍ୱାସଟା ଆସିବ ସେତେବେଳେ ଶାସ୍ତ୍ରକୁ ବିଶ୍ୱାସ କରିପାରିବ। ଯେତେବେଳେ ସାଧୁଙ୍କ ଉପରେ ତୋର ବିଶ୍ୱାସ ଆସୁନି ତେବେ ଭଗବାନଙ୍କୁ ବିଶ୍ୱାସ କରିପାରିବନି କିମ୍ବା ଶାସ୍ତ୍ରକୁ ବିଶ୍ୱାସ କରିପାରିବନି। ଆଉ ସତ୍ୟ କେମିତି ଯିବ? ସେଥିପାଇଁ ଏଇ ବ୍ରଜବାସୀମାନଙ୍କର ଯେଉଁ ସନ୍ଦେହ ଆସିଲା, ଏମାନେ ଆଜି କେଉଁଠି ଗଲେ? ସମସ୍ତେ ନନ୍ଦଙ୍କ ଗତି ଗଲେ। ସମସ୍ତଙ୍କ ବିଶ୍ୱାସ ଥିଲା ନନ୍ଦ ଆମ ସନ୍ଦେହକୁ ଦୂରଭୂତ କରିଦେବେ। କାହିଁକି? ନନ୍ଦ ଜଣେ ଭଗବାନଙ୍କର ପ୍ରେମିକ, ଜ୍ଞାନ ଯେ ଜୀବନର ସବୁକିଛି, ଏ କେବେ ଚିନ୍ତା କରିବା ଉଚିତ ନୁହେଁ। ଜ୍ଞାନ ଯେଉଁମାନଙ୍କର ଥାଏ ତାଙ୍କର ବହୁତ ଭୟ ବି ଥାଏ। କାହିଁକି? ଜ୍ଞାନେ ବାଦ ଭୟମ୍, ଶାସ୍ତ୍ରେ ବାଦ ଭୟମ୍। ପଣ୍ଡିତ ଯୁଆଡ଼େ ଯାଏ ସେ ଡରେ, ପଣ୍ଡିତ ଲୋକ ଯୋଉଠି ଯିବ ସେ ଡରିବ, ପ୍ରେମିକ ଲୋକ ଡରିବନି। ପ୍ରଭୁପାଦ ଡରୁଥିଲେ କି? ନନ୍ସେନ୍ସ ଇଡିଏଟ୍ କହିକି ପଳେଇ ଆସୁଥିଲେ ଜଣେ ଯୁକ୍ତି କରିବ। ପ୍ରଭୁପାଦ କେମିତି ଏତେ କଥା କହିଦେଉଥିଲେ? କୁଆଡ଼େ ବି ଯାଆନ୍ତି, କେୟାରଲେସ୍ ପ୍ରିଚିଙ୍ଗ। ପ୍ରଭୁପାଦ କିଛି କାହା କେୟାର କରନ୍ତି, 70 ବର୍ଷରେ ନନ୍ସେନ୍ସ କହିକି ଆସ ଆମେରିକାର ପ୍ରେସିଡେଣ୍ଟକୁ ନନ୍ସେନ୍ସ କେମିତି କହୁଥିଲେ? କେୟାର କରନ୍ତିନି। କାହିଁକି? ଜ୍ଞାନର ବଳ ନୁହେଁ, ଶାସ୍ତ୍ରୀ ବାଦ ଭୟମ୍, ଜ୍ଞାନୀ ଲୋକ ସବୁ ଡରେ। କାହିଁକି? ଯୁଆଡ଼େ ଯିବ ଆଉ ଗୋଟେ କିଏ ଜ୍ଞାନ ଥିବ କି? ଠୁକର ଦେଇଦେବ, ଠୁକର ଦେବ, ସେ ଅଧିକା ଜାଣିଥିବ ନା? କେହି କହିପାରିବ ତୁମେ ଅଧିକା ଜାଣିଛ ବୋଲି? ଶାସ୍ତ୍ର ଶ୍ଳୋକରେ ତୁମେ 500 ମନ ରଖିଥିଲ, ଆଉ କିଏ ଗୋଟେ ତୁମେ ଯୋଉଟା ମନ ରଖିଥିଲ ସେଇଟାକୁ ସେ ମନ ସେ ସେଇଟାକୁ ସେ ପଚାରିଦେବ, ତ ବୁଦ୍ଧି ଗୋଡ଼ମ ହେଇଯିବ। ଶାସ୍ତ୍ର ଜାଣିଲେ ଯେ ବାଦ ଭୟ, ଭୟ କିଏ କରେ ନା? ପ୍ରେମିକ। କାହିଁକି? ପ୍ରେମିକ ଆଗରେ ତୁମେ ପାଟି ଖୋଲିପାରିବନି, ତାର ଭଗବତ ଶକ୍ତିଟା ଯୋଉ ରହିଛି ତୁମ ଜ୍ଞାନଟା ବନ୍ଦ ହେଇଯିବ, ପ୍ରଶ୍ନ ପଚାରି ପାରିବନି କିଛି, ଆଉ ତୁମେ କିଛି ପଚାରି ପାରିବନି, ଆଉ ଯାହା ପଚାରି ସେ ଜାଣିଥିବେ, ତ ଅଯୁକ୍ତିକ କିଛି ଜିନିଷ କହିପାରିବନି। ଏଟା ପ୍ରେମର ବଳ, ପ୍ରେମର ଶକ୍ତି ରହିଛି ଭଗବାନ। ପ୍ରେମ ଅର୍ଥ ଭଗବାନଙ୍କୁ ଭଲ ପାଇବା। ନନ୍ଦ ମହାରାଜ ପ୍ରେମିକ ହିଁ ସବୁ ଜଗତର ଉତ୍ତର ଦେଇଛନ୍ତି, ଜ୍ଞାନୀ ଲୋକ ନୁହେଁ। ସେଥିପାଇଁ ଆମେ ଜ୍ଞାନୀ ଲୋକଙ୍କୁ ଫଲୋ କରୁନା, ଆମ ପରମ୍ପରାରେ ଜ୍ଞାନୀ ଲୋକଙ୍କୁ ବେଶୀ ପସନ୍ଦ। ଇଏ ବହୁତ ବଡ଼ ରାଇଟର୍ ଏମିତି ଲେଖିଲେ ସେମିତି କଲେ, ଡିଫରେଣ୍ଟ ଏଇଟା ତୁମେ ଇଣ୍ଟେଲେକ୍ଚୁଆଲ ମାସ୍ ତୁମେ ନଲେଜ୍ ଗୁଡ଼ା ତୁମେ ଆକ୍ସେପ୍ଟ କରିପାର, ଦ୍ୟାଟ୍ ଇଜ୍ ନଟ୍ ହେଲ୍ପଫୁଲ୍। ଜ୍ଞାନୀର ଯେଉଁ ଜ୍ଞାନର ଉପଦେଶଟା ସେଟା ତା ଲେବୁଲରେ କାମ କରୁଛି, ତୁମେ ସେଟା ଶୁଣିଦେଲ କି ତୁମେ ସେଟାକୁ ଆପ୍ଲିକେବୁଲ୍ କରିପାରିବ ନା? ଶୁଣ ନା, ଗୋଟେ ଜ୍ଞାନୀ ଲେଖୁଛି ତୁମେ ଏହା ଏହା ଖାଇବା ଦରକାର, ଖାଇଲେ ତୁମର ସାଧାରଣ ଭୋଜନ ହବ, ତୁମେ ସେଟା ଖାଇପାରିବ କି? ଶୁଣିଲା ବେଳକୁ ଭଲ ଲାଗିବ, ପଢ଼ିଲା ବେଳକୁ ଭଲ ଲାଗିବ, କହିଲା ବେଳକୁ ଭଲ ଲାଗିବ, କରିଲା ବେଳକୁ ପାରିବନି। ପ୍ରେମିକର ତାହା ନାହିଁ, ଭଗବାନ ଯିଏ ଭଲ ପାଆନ୍ତି ତାଙ୍କର ଯେଉଁ ଜ୍ଞାନ ଭଗବତ ଦତ୍ତ ଜ୍ଞାନ, ଆଉ ତାଙ୍କ ଜ୍ଞାନକୁ ଯିଏ ଫଲୋ କରିବ ସେ ଭଗବାନ ଭଲ ପାଇବା ଶିଖିବ। ଆମେ ସେଥିପାଇଁ ଆଚାର୍ଯ୍ୟ ପରମ୍ପରାକୁ ଫଲୋ କରୁଛୁ ନା? ଆଉ ଆମେ ଆଚାର୍ଯ୍ୟ ପରମ୍ପରାକୁ ଫଲୋ କରୁଛୁ, ଶାସ୍ତ୍ର ଯେଉଁ ସିଦ୍ଧାନ୍ତ ଆଚାର୍ଯ୍ୟଙ୍କ ଦ୍ୱାରା ଆସୁଛି ଆମେ ସେତିକି ଗ୍ରହଣ କରିକି ଯିବୁ। ଶାସ୍ତ୍ର ଆଉ ଯେଉଁ ଜିନିଷକୁ ଆଚାର୍ଯ୍ୟମାନେ କହିନାହାନ୍ତି ଆମେ ତା ଉପରେ ହାତ ମାରିବୁନୁ, ଅଛି ସେଟା। ଯେମିତି ଆମର କହୁଛୁ ନାଇଁ ନାଇଁ ତୁମେ ରାଧାରାଣୀଙ୍କ ବିଷୟରେ ଚର୍ଚ୍ଚା କରିବନି, ରାଧାରାଣୀଙ୍କର ମହିମା ଏସବୁ କୀର୍ତ୍ତନ କରିବନି, ଆମର ଯେଉଁ ଆମର କେଉଁଠି ଆଚାର୍ଯ୍ୟ ଆମେ ସେଇ ପ୍ରିନ୍ସିପଲରେ ଯିବୁ, ଆମେ ସେଇ ପ୍ରିନ୍ସିପଲରେ ଯିବୁ, ଟିକେ ପରିସେପଟ ହବନି। ଆମ ଲକ୍ଷ୍ୟ ସେ ରାଧାରାଣୀକୁ ଭଲ ପାଇବା, କିନ୍ତୁ କୌଣସି ଯେମିତି କେନାଲରେ ତୁମେ ପାଣି ଆଣୁଛ, କେଉଁଥିରେ ପାଣିଟା କେନାଲରେ ଯିବ, ଅଲଗା ଶାଖା କିଛି କରାଯିବନି, ମୁଖ୍ୟ କେନାଲରେ ସବୁବେଳେ ପାଣି ଜଳ ଯାଉଥିବ। ଆମର ପରମ୍ପରାର ଜ୍ଞାନଟା ସେଭଳି, ଆଚାର୍ଯ୍ୟ ଏଇଟା କହିଛନ୍ତି, ଗୁରୁ ଏଇଟା କହିଛନ୍ତି, ବାସ ଚାଲ, ଆଉ କିଛି ଯୋଡ଼ିବାର ନାହିଁ, ଛିଡ଼ିବାର ନାହିଁ। କିନ୍ତୁ ଲକ୍ଷ୍ୟ ହେଉଛି ସେଇଠି ସେ ରାଧାକୃଷ୍ଣଙ୍କ ପ୍ରାପ୍ତିରେ ଆମେ ପହଞ୍ଚିବା, କିନ୍ତୁ କିଛି ଯୋଡ଼ି ହେବନି। ଏଥିପାଇଁ ଆମେ ପରମ୍ପରାର ଯେଉଁମାନେ ଚ୍ୟୁତ ହୁଅନ୍ତି, ପରମ୍ପରାର ଆଚାର୍ଯ୍ୟମାନଙ୍କୁ ଯେଉଁମାନେ ସ୍ୱୀକାର କରନ୍ତିନି, ସେ ଯେତେବେଳେ ଜ୍ଞାନ ହେଲେ ଆମେ ଗ୍ରହଣ କରୁନା, କାରଣ ସେଥିରେ ଆମର ପ୍ରେମ ଉଦୟ ହେବନି, ସେ ଭାବୁକଥା। ସନ୍ଦେହ କେବଳ ଏ ନନ୍ଦ ମହାରାଜଙ୍କ ଭଳି ପ୍ରେମିକମାନେ ବିଦୂରିତ କରିପାରିବେ। ଏମାନେ ଜଗତରେ ଦେଖ ପ୍ରଭୁପାଦ ମହାରାଜ ବିଦେଶୀ ଲୋକମାନଙ୍କର ସନ୍ଦେହ ସବୁଠୁ, ଏମିତି ଗୋଟେ ପ୍ରଶ୍ନ ନାହିଁ ଯାହା ସେ ପଚାରି ନାହାନ୍ତି ଯିବ ପାଇଁ। ଏତିକି ଭଲ କରିଛନ୍ତି, ଗୋଟେ ମଣିଷର ଆଉ 100 ବର୍ଷ ପରେ ମଣିଷ ଯେଉଁ ପ୍ରଶ୍ନ ପଚାରିବ ତାର ଉତ୍ତର ପ୍ରଭୁପାଦଙ୍କ ଉତ୍ତର ପାଇବ, ଏଇଟା ମନେ ରଖିତ। ଆଜି ବିଦେଶ ମଣିଷ ପଚାରିଛନ୍ତି, ଭାରତବର୍ଷ ବର୍ତ୍ତମାନ କେହି ସେଟା ଖେଳୁନାହାନ୍ତି, କିନ୍ତୁ ଆଉ 100 ବର୍ଷ ପରେ ଭାରତ ଲୋକ ଏଇ ପ୍ରଶ୍ନ ପଚାରିବେ, ତାର ଉତ୍ତର ସେ ପ୍ରଭୁପାଦଙ୍କ ବହିରୁ ପାଇବେ। ସେଥିପାଇଁ ପ୍ରଭୁପାଦ କହିଲେ ମୋର ବହି 10,000 ବର୍ଷ ପର୍ଯ୍ୟନ୍ତ ରହିବ, ଏ ମୋମେଣ୍ଟ 10,000 ଆଲୋକ ଦେବ। କାହିଁକି ଭାରତ ଲୋକ ସବୁ ହିପି ହେବେ ନା, ସେମାନେ ଏଇ କ୍ୱେଶ୍ଚିନ୍ ପଚାରିବେ। ସେମାନେ ଗୋଟେ ଭଲ, ସେମାନେ ଯାହା ଜୀବ ପାଇଁ ଦରକାର ଯେତେ ପ୍ରକାର ସନ୍ଦେହ ସବୁ ପଚାରି ଦେଇଛ, ସବୁ ପଚାରି ଦେଇଛ। ଆଚାର୍ଯ୍ୟ କେବଳ ସନ୍ଦେହ ବିଦୂରିତ କରିପାରିବେ, ତାଙ୍କ ଲୋକ ତାଙ୍କ କଥା କହିବେ। ଆସି ଜୀବ ହୃଦୟ ଭିତରେ ଏ ଜ୍ଞାନ ଲୋକ କୃପା ଦ୍ୱାରା ଜ୍ଞାନ ଲୋକ ଆସେ ନା, ତେଷାମ ଏବ ଅନୁକମ୍ପାର୍ଥ ମହଙ୍ଗ ଜ୍ଞାନ ଯତମ ନାଶୟାମି ଆତ୍ମଭାବସ୍ତୁ ଜ୍ଞାନ ଦୀପେନ ଭାସୁଛନ୍ତି। ଭଗବାନ ଏଇଟା କହିଦେଲେ ନା, ଆମେ ଯେତେ ପଢିବା ଯେତେ ଶୁଣିବା ଯେତେ ଯାହା କରିବା ସନ୍ଦେହଟା ଯିବନି, କେବଳ ଅନୁକମ୍ପା। କଣ କହିଲେ ଭଗବାନ, ଅର୍ଜୁନ ଯୁକ୍ତି କରିଦେଲା ନା, ଆପଣ କହିଲେ ତେଷାମ ସତତ ଯୁକ୍ତାନ ଭ୍ରଜତାମ ପ୍ରୀତି, ଯିଏ ପ୍ରୀତିରେ ଭଜନ କରିବ ଆପଣ ତାକୁ ଜ୍ଞାନ ଦେଇଦେବେ। ସେ ତ ପଢୁନି ଜାଣୁନି କିଛି କରୁନି, ଶାସ୍ତ୍ର ଜ୍ଞାନ ତାର ନାହିଁ, ମୂର୍ଖଟା କେମିତି ମୁକ୍ତି ପାଇଯିବ, କେମିତି ଆପଣ ପାଇଯିବ? କହିଲେ ନାହିଁ ନାହିଁ ନାହିଁ, ତେଷାମ ଏବ ଅନୁକମ୍ପାର୍ଥମ ଅହଙ୍ଗ ଜ୍ଞାନ ଯତମ, ତା ହୃଦୟରେ ଥିବା ତମ ଅନୁକମ୍ପାର୍ଥ ମୋର କୃପାରେ। ଓଡ଼ିଆରେ ସେଇଟାକୁ ଲୋକମାନେ କୁହନ୍ତିନି ଭାଗବତରେ, ମୁଁ ଯାହାକୁ ହୁଅ ହୃଦୟ ଜ୍ଞାନେ ତା ହୃଦୟ ଉଦୟ, ମୋର ନହିଲେ କରୁଣା ବ୍ରହ୍ମା ଶଙ୍କର ହୁଅନ୍ତି ବଣା, ମୁଁ ଯଦି କରୁଣା ନ କରିବି ସେ ଦୁଇ ଜଣଙ୍କ ନାଁ ହେଲା। ଓଡ଼ିଆ ଲୋକ ସବୁ ପଦ କହନ୍ତି ବ୍ରହ୍ମା ଶଙ୍କର ବଣା ହେଇଯିବି, କରୁଣାଟା ମୁଖ୍ୟ ନା ଆଉ ଅନୁକମ୍ପା, ଆମେ ସେ ଅନୁକମ୍ପାର ପଥିକ। ଜ୍ଞାନ ଅଛି ତ ଭଲ, ଜ୍ଞାନ ନଥିଲେ ବି ଭଲ, ପାଣ୍ଡିତ ଯଦି ପ୍ରଭୁ ଦେଇଛନ୍ତି ଭଲ, କିନ୍ତୁ ତାଙ୍କରି ପାଇଁ ତାଙ୍କୁ ଭଲ ପାଇବା ପାଇଁ, ପାଣ୍ଡିତ୍ୟଟା ଆମ ଜୀବନର ଲକ୍ଷ୍ୟ ନୁହେଁ। ଆମର ଲକ୍ଷ୍ୟ ହେଉଛି କୃଷ୍ଣ କେମିତି ଭଲ ପାଇବା, ଆଉ ସନ୍ଦେହ ଘେରରୁ କେମିତି ଉଦ୍ଧାର ପାଇବା, ମାନେ ସାଧୁ ଗୁରୁ କୃଷ୍ଣ ଭଲ ପାଇବା, ଏଇଟା ଆମର ଲକ୍ଷ୍ୟ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରେମାନନ୍ଦେ, ହରି ହରି ବୋଲ, ହରେ କୃଷ୍ଣ।